ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୁଗର ଶ୍ରବଣ କରୁଥିଲେ, ନିଷ୍କାମ କର୍ମ ଯୁଗର ଭୂମିକାକୁ ବର୍ଣ୍ଣନା କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବ୍ୟବସାୟତ୍ମିକ ବୁଦ୍ଧିର କଥା କହୁଛନ୍ତି। ଯେଉଁମାନଙ୍କ ବୁଦ୍ଧି ସ୍ଥିର ନୁହେଁ ବା ଏକ ନୁହେଁ, ଈଶ୍ୱର ପ୍ରାପ୍ତି ବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାପ୍ତି, ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନର ଯେଉଁ ମାର୍ଗ ରହିଛି ତାଙ୍କୁ ପ୍ରୀତି କରି ହୃଦୟରେ ପ୍ରେମ ବୃଦ୍ଧି କରି ଭଗବାନ ଧାମକୁ ଯିବା, ଏଇଟା ଜୀବନର ଲକ୍ଷ୍ୟ। ଭୌତିକ ଶରୀର ସହିତ ଭୌତିକ ଯେତେ ପ୍ରକାର ଆମର ସଂଯୋଗ ରହିଛି, ସମ୍ବନ୍ଧ ରହିଛି, ତା ପ୍ରତି ଗୁରୁତ୍ୱ ସ୍ଥାପନ କରିବା ଉଚିତ। ଭୌତିକ ସମ୍ବନ୍ଧ ଯେହେତୁ ସରଳ ରହିଛି, କିଛି ରହିବ ବ୍ୟବହାରିକ ଜୀବନଟା, ଯଦି ଆମେ ସରଳ ଧାରଣାର ଉର୍ଦ୍ଧକୁ ଯାଇନି, ଆମର ବ୍ୟବହାରିକ ଜୀବନ ପିତା ଦରକାର ପଡ଼ୁଛନ୍ତି, ମାତା ଦରକାର ପଡ଼ୁଛି, କିମ୍ବା ସଂଯୋଗୀ ତାର ସ୍ତ୍ରୀ ଦରକାର ପଡ଼ୁଛି, ସ୍ନେହ ଭଗବାନ ପାଖରେ ସେ ଲଗେଇ ପାରୁନି, ସେଥିପାଇଁ ସ୍ତ୍ରୀ ପୁତ୍ର କନ୍ୟା ସେ ସ୍ନେହ ଲଗାଉଛି। ବ୍ୟବହାରିକ ଜୀବନ ଭଗବାନ ଜୀବକୁ ସାହାଯ୍ୟ କରିବା ପାଇଁ ବ୍ୟବହାରିକ ଜୀବନ ସୃଷ୍ଟି ଦେଇଛନ୍ତି, ବନ୍ଦନ କରିବା ପାଇଁ କି ଭାବି ଅଛନ୍ତି ଭଗବାନ ନାରୀ ସୃଷ୍ଟି କରିଛନ୍ତି ଜୀବକୁ ବନ୍ଦନ କରିବା ପାଇଁ, ନାଇଁ ନାଇଁ, ସାହାଯ୍ୟ କରିବା ପାଇଁ ପୁରୁଷ ପାଇଁ ଯେଉଁ ନାରୀ, ନାରୀ ପାଇଁ ଯେଉଁ ପୁରୁଷ, ବିପରୀତ ଲିଙ୍ଗ ଯେଉଁ ରଖିଛନ୍ତି କେବଳ ଏଇଥିପାଇଁ ଯିବ ପାଇଁ ତା ବ୍ୟବହାରିକ ଜୀବନ ପ୍ରତି ସେ ଆସକ୍ତ, ସେ କ'ଣ କରିବ, ଛାଡ଼ିପାରିବନି। ଭଗବାନ ଗୋଟେ ଜୀବକୁ କେବେ ଚାହାନ୍ତି ନା ଜୀବ ଦୁଃଖ ଭୋଗ କରୁ, ମାୟା ରହୁ, ଏତେ ବଡ଼ ମାନେ ମାୟାର ଯେଉଁ ଶକ୍ତି ରହିଛନ୍ତି, ଆଜି ପ୍ରଭାତ କେତେ ସୁନ୍ଦର, ସେ ତ ବୈଜ୍ଞାନିକ ଭଳିଆ କଥା, ସେ କ'ଣ ମନରେ ପଡ଼ୁଛି, ମାୟାକୁ ପ୍ରଭାତ କ'ଣ ଗୋଟେ ସୁନ୍ଦର, ଏତେ ବଢ଼ିଆ ଲାଗୁଥିଲା ସେ କଥାଟା, ତାଙ୍କୁ କେତେ ବଡ଼ ସୁନ୍ଦର ଆଖ୍ୟା ବ୍ୟାଖ୍ୟା ଦେଇକି କହୁଛନ୍ତି, ମାୟାକୁ କ'ଣ ସେମିତି କହୁଛନ୍ତି, କେତେ ସୁନ୍ଦର ଭାବେ ସେ କହୁଛନ୍ତି, କଣ ବଢିଆ ପଣ୍ଡାସ୍ତି ହଠାତ ସକାଳେ ସେ କନ୍ଭର୍ସେସନ ସେଗୁଡ଼ା କହୁଛନ୍ତି, ଯେ ମାୟା କିଭଳି ଗୋଟେ ଜୀବକୁ ମାନେ ପୁରା ବୃନ୍ଦ ବୃନ୍ଦ ରଖିଛି, ଆଉ ତାକୁ ମାନେ ବାହାରିବାଟା କେବଳ ବନ୍ଧନଟା, ବାହାର ବିଷୟରେ ବନ୍ଧନ ନାହିଁ, ସ୍ତ୍ରୀ ପୁତ୍ର କନ୍ୟା ଗୃହ ଏସବୁ ନାହିଁ, ପୁରା ମନ ଭିତରେ ରହିଛି ନା, ମନରେ ଆସକ୍ତି ସୃଷ୍ଟି କରିଦେଉଛି ମାୟା କାହା ଦ୍ୱାରା, ବିଷୟ ଦ୍ୱାରା, ମନ ଶୁଦ୍ଧ ନୁହେଁ, ଯେତେବେଳେ ଇନ୍ଦ୍ରମାନେ ବିଷୟକୁ ସବୁ ଦର୍ଶନ କରୁଛନ୍ତି ସାଙ୍ଗେ ସାଙ୍ଗେ ତ୍ରିଗୁଣ ତା ଦେହରେ କାମ କରୁଛି, ଗୋଟେ ଜିନିଷ ପ୍ରତି ଆସକ୍ତିଟା ସୁନ୍ଦର, ଏଟା ଭଲ, ସେଥିପାଇଁ ଯତ୍ନରେ କ'ଣ କହିଲେ, ଏଇ ଭାବ ଏଇ ମନ୍ଦ ସତ ମନ ଧର୍ମ, ଭଲ ବୋଲି କିଛି ନାହିଁ କି ମନ୍ଦ ବୋଲି କିଛି ନାହିଁ, ସବୁ ମନ ଧର୍ମ, ଯେ ଗୁଣ ଗୁଣ କାର୍ଯ୍ୟ କରୁଛି ନା, ମାୟା ଶକ୍ତି କାର୍ଯ୍ୟ କରୁଛି ସାଙ୍ଗେ ସାଙ୍ଗେ। ଆଉ ହଁ ଠିକ୍, ପ୍ରବାଦ କଥା ନା, ଏତେ ବଡ ବୈଜ୍ଞାନିକ ଭଳିଆ କଥା, ତାଙ୍କର ଗୋଟେ ପ୍ରଷ୍ଟିଚ୍ୟୁଟର ହଜବ୍ୟାଣ୍ଡ ହବା, ଗୋଟେ ବେଶ୍ୟାର ସ୍ୱାମୀ ହବା, କଣ ଲାଭ, ଗୋଟେ ବେଶ୍ୟାର ସ୍ୱାମୀ ଯେମିତି କଷ୍ଟ ପାଏ, ପ୍ରବାଦ କହୁଛି ସେ ତାଙ୍କର ବୈଜ୍ଞାନିକ ଭଳିଆ କଥା, ଏଇଟା ମୁଁ କେବେ ପଢ଼ିଛି ନା, ପ୍ରଶାସନ ଶବ୍ଦ ଶୁଣିଲା ବେଳକୁ କେତେ ଗୁଡ କଥା ସେ କହୁଛନ୍ତି, ବେଶ୍ୟାର ବେଶ୍ୟାର ପ୍ରତି କଣ ତାର ଜୀବନ ସୁଖ ଅଛି, ଗୋଟେ ଅସତିର ଯେ ସ୍ୱାମୀ ତାର କଣ ସୁଖ ଅଛି, ପ୍ରତି ପଦକ୍ଷେପରେ ସେ କଷ୍ଟ ପାଇକି କରୁଛି, ଗୋଟେ ଜୀବ ସେଗୁଡ଼ା ମାୟା ପ୍ରତି ଆକର୍ଷଣ ହେଇଯାଉଛି, ସେ ଅସତ ବସ୍ତୁ ପ୍ରତି ତା ଭଗବାନ ମାନେ ଶୁଦ୍ଧ ଭକ୍ତ ନା, ମାୟାକୁ ସେ ଦୃଷ୍ଟିରେ ସେ ଦର୍ଶନ କରୁଛନ୍ତି, ଗୋଟେ ଅସତ ବସ୍ତୁ ବା ପତି ରୂପରେ ତାର ପ୍ରତି ଯେମିତି କଷ୍ଟ ପାଏ, ଆମେ ସେଗୁଡ଼ା ଗ୍ରହଣ କରି କଷ୍ଟ କରୁଛେ, ବିଷୟ ଲେଖିଲେ ବିଷୟ ବିଷ ଆଛେ, ବିଷୟ ବିଷ ଆଛେ, କାମ କ୍ରୋଧ ଲୋଭ ମୋହ ମଦାଦି ଅଭିଷ୍ଟ, ଘେରିଛି ତୁମାର ଭାଇ ଏସବୁ ଅରିଷ୍ଟ, ତୁମକୁ ଅରିଷ୍ଟ ଭାଇ ଘେରିକି ରହିଛି, ମହାଦର ବାଣୀ ଆମେ କ'ଣ କୁସଂସ୍କାର ଯିବ, ଆମେ ରମଣରେ ବସୁଛି, କାମ କ୍ରୋଧ ଲୋଭ ମୋହ ମଦାଦି ଅଭିଷ୍ଟ, ଏତେ ଶବ୍ଦ ଲୋଭ ଏସବୁ ଅଭିଷ୍ଟ, ଏଇ କୃଷ୍ଣ ଚେତନା କୋଉଠି ଆମର ଅଛି, କାମ କ୍ରୋଧ ଲୋଭ ମୋହ ମଦାଦି ଆବିଷ୍ଟ, ଏସବୁ ତୁମର ଘେରିଛି ଅନିଷ୍ଟ, ସେ ବୋଲେ କି ଏସବୁ ନା ଛାଡ଼େ, ତୁମେ କିସେ ରାଧାକୃଷ୍ଣ, ତୁମକୁ ଛାଡ଼ିକି ରାଧାକୃଷ୍ଣ କେମିତି ପାଇବ, কিন্তু এইসব অরিষ্ট ধর্ম ঘেরিয়ে রয়েছে, ঘেরিয়ে রয়েছে না প্রবাসী কথা কৌশল বেশিয়ার সময় হওয়া যাহা কষ্ট মায়ের উপভোগ করিয়া হচ্ছে সেটি সময় আমি হচ্ছে কাজ স্বামী স্বামী কোন গর্ভ বেশি উপভোগ করি বেশি কেউ ভোগ করিপারিব তো কষ্ট কষ্ট হোক জীবন হোক মায়ের ভোগ করি তো তার পতি হোক মায়ের পতি হোক কেতে বড় মানুষ মানে সব আত্মীয় বাক্য কই দিয়েছেন আও বিজ্ঞান হইলে সমস্ত লাগুছে তার কথা তোর সব পুরা চারি কথা লেজি আজকাল ফুলসার আজকাল কোন চারি কাঠ করে কথা বলছো এত সুন্দর ভাবে বুঝি কৌছি কোন ইন্টেলিজেন্ট কি ইন্টেলিজেন্ট বৃন্দাবন ভগবান তরিকা জ্ঞান গুড়া সব এটা পড়ি সব শাস্ত্র শাস্ত্র আচার্য মান পুরুষ বেদ শাস্ত্র শাস্ত্র মুখের সাধু এই কথা পড়েছিল বেশিয়ার প্রতি হলে কোণ লাভ হচ্ছে খেলা উদ্বিগ্ন করিয়ার প্রতি হচ্ছে সে জীব বহু দুঃখ পাচ্ছে না ব্যবসায়ী টাকা বুদ্ধি তার ই করবে কেতে বড় শ্রী কষি ভজন করছিলাম এসব না ছেড়ে কিছু ভাবে রাধা কৃষ্ণ এসব যতনে ছেড়া ছেড়া হয়ে যতনে ছাড়া ছাড়া হয়ে এসব ঘেরেছে ভাই তোমার এসব অরিষ্ট তোমার অরিষ্ট সব ঘেরিকি রয়েছে কিন্তু নামটা ভগবান নাম প্রভু আনিছেন নাম অবনিবেদিত হয় না সেটি লিখলে না যে দ্বিজন অঙ্গীকরণ মানে সেটা লিখছেন না অজ্ঞান জীবর জীবর কল্যাণ সাধন কাম জগতে আসি মধুর অবিদ্যা তিমির তপন রূপে গগনে বিরাজে অবিদ্যা অজ্ঞান করেছে অবিদ্যা তপন অবিদ্যা তিমির অবিদ্যা তিমির কিন্তু পো ধন স্ত্রী পুত্র কন্যা মান অপমান স্ত্রী পুরুষ যেটা আমার সব অবিদ্যা রয়েছে না কৃষ্ণ দাস আমার কাম হলো 24 ঘন্টা কৃষ্ণকে চিন্তা করিয়া কৃষ্ণকে সেবা করিয়া ধর জগতের কিছু সম্বন্ধ নাই অবিদ্যা তিমির তিমির মানে কোন কোটি অবিদ্যা তিমির অন্ধকার ঘোর অন্ধকার কিন্তু অবিদ্যা ফেরিয়েছে প্রজ্ঞান অবিদ্যা তিমির তপন রূপে হৃদয় গগন বিরাজ জীবর কল্যাণ সাধন কাম জগতে আসি মধুর ভগবানঙ্কর লোক সে জানিছন্তি আউ জীবনে যোগ আমার কুসংস্কার কেবল সেই ভগবানঙ্କ ଶୁଦ୍ଧ ନାମ ପ୍ରଭୁଙ୍କର ନାମ ପ୍ରଭୁଙ୍କର ସେବା ପ୍ରଭୁଙ୍କର କଥା ଶ୍ରବଣ ତା ଏସବୁ କରୁଛୁ ଭଗବାନଙ୍କର ନାମ ଯେଉଁ ସୁସ୍ଥ ନାମ ସବୁ ସ୍ମରଣ କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଏ ଅବିଦ୍ୟା କ'ଣ କରିବ ଭୁଲଟା ଭୁଲ ଜାଣିଲେ କିଛି କରିବନି ଠିକଟା ଠିକ ଜାଣିଲେ କିଛି କରିବନି ଏଇଟା ଭୁଲ ବୋଲି ଜାଣିଛେ ଭୁଲଟା ଭୁଲ ଭୁଲଟା ଜାଣିକି ଭୁଲ ଲୋକ ମଣିଷ ଭୁଲ କରୁଛି ପଶୁପକ୍ଷୀ ଭୁଲ ଜାଣନ୍ତିନି ସେ ଭୁଲ କରିକି ମଣିଷ ମାରିବା ପଶୁଟା ସେ ଭୁଲ ଜାଣିନି ଏଇଟା କରୁଛି କାହିଁକି କିଛି ଭୁଲ ଠିକ ଜାଣନ୍ତିନି ଏ ଠିକ ବି ଜାଣନ୍ତିନି ଛେଳିଟା ଏଇ ଛେଳି ଗୁଡାକ କୋଉଠି ଗୋଟେ ଦେଖୁଥିଲି କେଉଁ ଗୋଟେ ଜାଣିଥିଲି ଆଉ ସେ କାମ ହେଲା ଗଲାଣି ଦେଖୁଛି ଛେଳି ଗୁଡା ଡାକ୍ତା ସେ ଛେଳି ଦୌଡ଼ି ପଳେଇ ଆସୁଛି ସେ କ'ଣ ଠିକ ଜାଣିନି ଯେ ଏଇ ଲୋକଟା ମୋତେ ଖାଇବାକୁ ଦେଉଛି କ'ଣ କରି ତାପରେ ବିକିଦେବ ବେକ କାଟିବ ତାଙ୍କର ଠିକଟା ଠିକ ଜାଣନ୍ତିନି ଭୁଲଟା ଭୁଲ ଜାଣନ୍ତି କିନ୍ତୁ ଆମେ କ'ଣ ଠିକଟାକୁ ଜାଣିଛେ ଠିକ କରିବେ ଭୁଲଟାକୁ ଜାଣିଛେ ଭୁଲ ଛାଡ଼ କିନ୍ତୁ ଅବିଦ୍ୟା ଅବିଦ୍ୟା ତିମିର तपनरूपे हृदय गगन विराज आमट प्रभु महाप्रभु आणी आम संप्रदाय जिते संप्रदाय रहा भगवत उपासना क्योंकि कते प्रकार क्यों कर्मकांड सब भगवत उपासना रही पुणे विभिन्न तीर्थ को जीवा बुड़ पकेबा जेते हमर कोन मेला आउ छी कोन कुंभ मेला त अल्प संप्रदाय मान देखियो सब केते केते प्रकार अगर कोन आनी गव ने गव ए मंत्र ए पुराण को यूज कर पड़े कि एटा पड़े ए फल इंति मिलबो ए कि ए समय रे अमृत स्नान मेला ए कि हम सुनिश्चित बिडा कराई छी उपद्रव पर कुंभ मेला जे आवश्यक नहीं हम कुंभ मेला कहीं जाओ चांस है हरे कृष्ण कीर्तन करी आपके छी करे हमारा सब दरकार नहीं आम संप्रदायर सब बड़ा जिनस है आम नाम साधन नाम है आम साधन नाम हो दीक्षा नाम प्रभु का ग्रहण कर महाप्रभु सबका आसे नाम प्रभु नाम सुस्थ भाव में करने ही प्रकार सुकृति कम अच्छा शुभ पूर्णता प्राय विश्वास नहीं हो जाए नाम पर नाम श्रद्धा आसमें आचार्य मैं कत व्यवस्था कर सुकृति अर्जन कर आम हरि कीर्तन करे किए हरि सेवा कर जहाँ किए भिक्षा कर सब्र उदेश कौन सुस्थ भाव में नाम संकीर्तन कल नाम बिना कहते किए देवे कि फल देते स्वतंत्र फल दी पारे किए दे शुद्ध नाम फल ही कृष्ण मिले नाम ठिकाना भाव करवाक पड़े जिते प्रकार प्रचार करवा सेवा कर सब कर भल कि ये सब नाम बहुत कहीं सहायता कर सुस्थ कर ठिकाना न करवा कि हाँ नाम शुद्ध नाम करवाक पड़े ठाकुर वैष्णव आकाश नक्षत्र बलदेवी का चक्रीवाद कृपा पाई सिद्धांत को सब रखिले सिद्धांत जीव उत्सव सिद्धांत सब दिखाई ତାଙ୍କର ବେଦାନ୍ତକୁ ବେଶୀ ନେଇକି କିଏ ବଳଦେବୀ ଆସୁଛି ସେ ବେଦାନ୍ତି ସେ ବେଦାନ୍ତର ଭାଷ୍ୟକୁ ସବୁ ଆଣି ବେଦାନ୍ତକୁ ଆଣିକି ସବୁ ଭକ୍ତିରେ ପୋଷଣ କରେ ଆଉ ଜୀବ ଉତ୍ସବ କ'ଣ କଲେ ନା ସରସ୍ୱତ ତାଙ୍କର ସ୍ୱତନ୍ତ୍ର ଏକବାର ପୁରା ଏକବାର ମହାପ୍ରଭୁଙ୍କର କୃପା ବିଶିଷ୍ଟ କଲେ ଆଉ ରୂପ ସନାତନ ତାଙ୍କ କୃପା ଢାଳି ଦେଇଛନ୍ତି ତାଙ୍କର ସବୁଠୁ ବଡ଼ ଅବଦାନ ହେଲା ସରସ୍ୱତର ସନ୍ଦର୍ଭକୁ ଆଣିକରି ଭକ୍ତିକୁ ସ୍ଥାପନ କରନ୍ତି ଆଉ ତାଙ୍କ ମତ ବଳଦେବୀ ଦେଉଛନ୍ତି ମତରେ ସବୁ ମିଳୁଛି ଆଚାର୍ଯ୍ୟଙ୍କର ସବୁବେଳେ ଏଇ ଜୀବ ଗୋସ୍ୱାମୀଙ୍କର ପ୍ରାଧାନ୍ୟ ଦେଲେ କ'ଣ କହିଲେ ନାମ ଏତେ ମହାନ ଯେ ଅଲଗା କୌଣସି ସାଧାରଣ ନ କରିକି ଜଣେ ନାମ ଦ୍ୱାରା ହିଁ ସବୁକିଛି ପ୍ରାପ୍ତ ହେଇପାରେ ପ୍ରବୋଧ କହୁଛନ୍ତି ତାଙ୍କର ପ୍ରକଟ ରଚନା କରୁଛନ୍ତି ସନ୍ଦର୍ଭରୁ ଆଣିକି ସେ ହେଉଛି ଅର୍ଚ୍ଚନାଦି ପଦ୍ଧତିରେ ଜଣେ କାରଣ ଜଣଙ୍କ ସମ୍ବନ୍ଧ ଗାଁଟା ତ ତାର ଅର୍ଚ୍ଚନା କ'ଣ ଆସୁ ସେ ସମ୍ବନ୍ଧର ତିନିଟା ଜିନିଷ ଦେଖୁଥିଲି ଭକ୍ତ ଠାକୁର ସେ ସ୍ୱଜନ ଦୋଷରେ ଯୋଉ ଆଟିମିଲି କେତେ ସୁନ୍ଦର ସେ ଦେଖୁଛନ୍ତି ତିନିଟା ଜିନିଷ ରହିଲା ଗୋଟେ ରହିଲା ଜଡ କ'ଣ ଜଡ ବସ୍ତୁ ହେଲା ମାୟା ଆମେ ହେଲେ ଜୀବ ଆଉ ଗୋଟେ ହେଲେ ଭଗବାନ ଆଉ କିଏ ମାୟାର ସବୁ ଯେତେ ଜିନିଷ ଦେଖୁଛ ସବୁ କିଏ ସୃଷ୍ଟି କିଏ କରିଛି ମାୟାର ନା ତିନି ଗୁଣ ସୃଷ୍ଟି ଇଟା ବାଲି ସିମେଣ୍ଟ ରଡ ଏ ସବୁ ମାୟାର ସୃଷ୍ଟି ହେଇଛି ନା ମାୟାକୁ ସୃଷ୍ଟି ନେଇ ସତ୍ତା କ'ଣ ଅଛି ସବୁ କୁଆଡ଼େ ଯିବ ପଳେଇବା ପାଇଁ ସବୁ ନିଶ୍ଚିବ ନା ଏଠି ସତ୍ୟ ବସ୍ତୁ କି ଆଲମିଟା ରହିବନି କି ଘର ରହିବନି କି କଠାବାଟ ରହିବନି ସବୁ ସବୁ ପୁଣି ଚାଲିଯିବ ତାର ଉପାଦାନ ହେଇଯିବ ଭୂମି ଭୂମି ପଳେଇବ ବାୟୁ ବାୟୁ ପଳେଇବ ପଞ୍ଚଭୂତର ସେ ସବୁ ଜିନିଷ ଗୁଡ଼ା କୁଆଡ଼େ କୁଆଡ଼େ ଚାଲିଯିବ ତେଣୁ ସମନ୍ଧ ଜ୍ଞାନଟା ସେ କଥା କହୁଛି ସମନ୍ଧ ଜ୍ଞାନଟା କ'ଣ ଭକ୍ତ ଠାକୁର ଲେଖୁଛନ୍ତି ସମନ୍ଧ ଜ୍ଞାନ ତିନିଟା ଜିନିଷ ରହିଲା ତିନିଟା ସମ୍ବନ୍ଧ କ'ଣ ସମ୍ବନ୍ଧ ଜୀବ ଭଗବାନ ଆଉ ଜଡ ମାୟା ଜଡ ଜିନିଷ ହେଲା ମାୟା କଥା ସୃଷ୍ଟି ଯାଆନ୍ତି ତିନିଟା ତିନିଟା ଭିତରୁ ଜୀବ ସହିତ ଭଗବାନଙ୍କର କ'ଣ ସମ୍ପର୍କ ଅଛି ବୁଝିବାକୁ ପଡିବ ଆଚ୍ଛା ଭଗବାନଙ୍କର ମାୟା ସହିତ କି ସମ୍ପର୍କ ଅଛି ଜୀବର ମାୟା ସହିତ କି ସମ୍ପର୍କ ଅଛି ଏଇ ସମ୍ବନ୍ଧ କଥା ମୁଖ୍ୟତଃ ଏଇଟା ନଥିଲେ ଭଲ ଗଲ ସେଥିପାଇଁ ଆମର ଚିର ଋଣୀ ଆମେ ସନାତନ ଗୋସ୍ୱାମୀଙ୍କର ସମ୍ବନ୍ଧ ଚାଲିଲେ ସେ ସମସ୍ତ ଚିର ଋଣୀ ଆମ ଗୋଟେ ବର୍ଷ ଆଚାର୍ଯ୍ୟମାନଙ୍କ ଚିର ଋଣୀ ଆମେ ତାଙ୍କର ସବୁବେଳେ ଆମର ଋଣୀ ହେଇଯାଇଛି ଆଉ ମହାପ୍ରଭୁ ତାଙ୍କୁ ସ୍ୱତନ୍ତ୍ର ଶକ୍ତି ପ୍ରଦାନ କରିଥିଲେ ସେଥିପାଇଁ ସମ୍ବନ୍ଧ ଜ୍ଞାନ ପାଇଁ ମହାପ୍ରଭୁ କହୁଛନ୍ତି ମଧ୍ୟରେ ମୁଁ ତୁମକୁ ସମ୍ପୂର୍ଣ୍ଣ ଶକ୍ତି ଅର୍ପଣ କରେ ଯେଉଁ ସନାତନ ଦିନ ମହାପ୍ରଭୁ ଏଇ ଷ୍ଟେଟମେଣ୍ଟ ନିଜେ ଦେଇଛନ୍ତି ମୁଁ ତୁମକୁ ସମସ୍ତ ଶକ୍ତି ଅର୍ପଣ କରେ ଏବଂ କଲେ ସମ୍ବନ୍ଧ ଜ୍ଞାନଟାକୁ ସ୍ପଷ୍ଟ ସବୁ ବୁଝିବାକୁ ପଡିବ ଜୀବ ସହିତ ଭଗବାନଙ୍କର କି ସମ୍ପର୍କ ଅଛି ଜୀବ ଆଗରେ ଜୀବ ଆଗେ ଭଗବାନ ଜୀବ ଆଉ କିଏ ମାୟା ଭଗବାନ ସହିତ ଜୀବର କଣ ସମ୍ପର୍କ ଅଛି ଭଗବାନ ସହିତ ମାୟାର କଣ ସମ୍ପର୍କ ଅଛି ଆଉ ଜୀବର ମାୟା ସହିତ କଣ ସମ୍ପର୍କ ଅଛି ମାୟା ଜୀବର କଣ କରିପାରିବ ତା କବଳ କିନ୍ତୁ ଉଦାହରଣ ଏ ତିନିଟା ତତ୍ତ୍ୱକୁ ମହାପ୍ରଭୁ ପୁରା କାଟି ବା ମହାପ୍ରଭୁ ସନାତନ ପୁରୁଷ ମଧ୍ୟ ସମ୍ବନ୍ଧରେ ଦେଇଛନ୍ତି ଆଉ ଗୋଟେ ତତ୍ତ୍ୱ ଭାରି ସୁନ୍ଦର ମାନେ କେତେ ଗୁଡ଼ାଏ ଆଶା ସଞ୍ଚାର ହେଇଯିବ ଏତେ ସୁନ୍ଦର ଭାବରେ ସବୁ ଆଚାର୍ଯ୍ୟମାନେ ବ୍ୟାଖ୍ୟା କରୁଛନ୍ତି ଏ ତିନି ଜିନିଷଟାକୁ ରଖିଲେ ଜୀବ ଭଗବାନ ସହିତ କିଛି ସମ୍ପର୍କ ଅଛି ମହାପ୍ରଭୁ ଚୁମ୍ବକ ଭାବରେ ସବୁ କହିଦେଇ ଚାଲିଗଲେ କହିଦେଲେ କାଳି ଶିଶୁଗୁଡ଼ା କହୁଥିଲେ ଜୀବର ସବୁ କହିଲେ କୃଷ୍ଣ ନିତ୍ୟ ଦାସ କୃଷ୍ଣ ଦାସ ଶକ୍ତି ବେଦ ବେଦ ପ୍ରକାଶ ତା'ର ମତ ଆରମ୍ଭ କଲେ ସେଇ ଜୀବ ଅନନ୍ତ ପ୍ରକାର ଆରମ୍ଭ କଲେ କ'ଣ କେତେ ଅନନ୍ତ ଗୋଟେ ଜୀବ ଅଛନ୍ତି ସେ ବ୍ୟବହାର ବ୍ୟବହାର କରି ନେଇକି ଯିବେ ସେମାନେ ରୂପ ଶିକ୍ଷା ଦେଉଛନ୍ତି ତେଣୁ ଜୀବର ଭଗବାନ ସହିତ କିଛି ସମ୍ପର୍କ ଅଛି ଆଉ ଭଗବାନଙ୍କର ମାୟା ସହିତ କିଛି ସମ୍ପର୍କ ଅଛି ମାୟା ଦକ୍ଷିଣ ପ୍ରକୃତି ସୂର୍ଯ୍ୟ ଦେଶ ଚାର ଆଚାର ମେଥୁନାନ୍ୟ ପନ୍ତ ଜଗତ ବି ପରିବର୍ତ୍ତିତ ମାୟା ମାୟା ବିରଜ୍ୟମାନ ଭାଗବତ କହିଲେ ମାୟା ପଛ ରହୁଛି ଦେବୀ ସାଗୁଣମୟୀ ମୋ ମାୟା ଦୂରତ୍ୱ ମାୟା ଈଶ୍ୱର ମାୟା ତାଙ୍କର ଅଧିକ ରହିଛି ଆମ ଯେତେ ପ୍ରବର୍ତ୍ତନ୍ତି ମାୟା ନିତାନ୍ତର ଦୂରତ୍ୱ ହେଲେ ମୋର ଶରଣ ହେଲେ ଭଗବାନଙ୍କର ମାୟା ମାୟାଧୀଶ ତାଙ୍କ ପ୍ରମାଣ ଦେଖିବାକୁ ପଡ଼ିବ ଜୀବ ମାୟା ବସ ତା ପ୍ରମାଣ ଦେଖିବାକୁ ପଡ଼ିବ ଏଇ ଗୋଟେ ଶ୍ଳୋକରେ ଜୀବ ମାୟା ବସ ଭଗବାନ ମାୟାଧୀଶ ଏଇ ଗୋଟେ ଶ୍ଳୋକରେ ତୁମେ ଲାଗି ପାରିବ ଗୀତା କଣ କହିଲେ ଦୈବୀ ହିସା ଗୁଣମୟୀ ମମ ମାୟା ଦୂରତୟା ଏଟା ଏ ମମ ମମ ମାୟାଟା ଦୂରତୟା ଜୀବ ହଉଛି ଦୂରତୟା କହିଲେ ମାନେ ଭଗବାନ ସେଠାରେ ଦେଉଛନ୍ତି ଜୀବ ହିଁ ମାୟା ବସ ଭଗବାନ ମାୟାଧୀଶ ମାୟା ମୋତେ ଅଧିକାର କରିପାରିବେ ନା ମୋତେ କ୍ୟାପଚର କରିପାରିବେ ମୋତେ ପ୍ରଭାବିତ କରିପାରିବେ ମାୟା ଏତମ ତରନ୍ତି ମୋ ଶରଣ କଲେ ମୁଁ ମାୟା ଉଦ୍ଧାର କରିଦେବି ମାୟା ବର୍ଷ ଯିବ ଆଉ ମାୟା ଦେଶରେ କୃଷ୍ଣ ତେଣୁ ଶାସ୍ତ୍ରରେ କେଉଁଠି କେଉଁଠି ସମ୍ବନ୍ଧତା ରହିଛି ଦେଖିବାକୁ ଭଗବାନ ସହିତ ଜୀବର କି ସମ୍ପର୍କ ଭଗବାନ ସହିତ ମାୟାର କି ସମ୍ପର୍କ ଆଉ ଜୀବର ମାୟା ପ୍ରତି କି ଆକର୍ଷଣ ବା କି ସମ୍ପର୍କ ଏଇ ଜିନିଷ ଗୋଷ୍ଠୀମାନେ ସ୍ପଷ୍ଟ କରିଦେଲେ ତେଣୁ ଆମର ଭଜନ ଶିକ୍ଷାଟା ଚୈତନ୍ୟ ମହାପ୍ରଭୁ ଭକ୍ତିମ ଠାକୁରଙ୍କର ଶିକ୍ଷା ହିସାବରେ ଆମର ଟୋଟାଲ ସିଦ୍ଧାନ୍ତ ଦୁଇଟା ଜିନିଷ ରହିଲା ଏଇ ତ ସବୁ ଆମେ ଆମେ ତ ସବୁ ଆଧୁନିକ କ'ଣ କରିବା ଏଇ ଯେଉଁ ଆଧୁନିକ ଭକ୍ତ କହିଲେ ଚଳିଲା ତ ପୂର୍ବଜନ ସଂସ୍କୃତିରେ ବେଶୀ ବଳବାନ ନୁହେଁ ସେ କେଉଁଠି ସେ ଜଗତର ଲୋକ ଥିଲେ ଆସିଲେ ତାଙ୍କ କୃପା ବିଜେଡ଼ି ବି ପଡ଼ିଲା ତାଙ୍କର ଶିଷ୍ୟମାନେ ପ୍ରଭୁପାଦଙ୍କର କୃପା ପାଇକି ଆଜି କଲେ ବଞ୍ଚିଲେ ଆଉ ସେସବୁ ଜିନିଷ ତ ଆମେ ଅଧିକାରର ଅଧିକାରଟା ବଡ଼ ଜିନିଷ ଅଧିକାରଟା ନାହିଁ ନା ମହାପ୍ରଭୁଙ୍କ ଶିକ୍ଷାରେ ଦୁଇଟା ବୈଶିଷ୍ଟ୍ୟ ରହିଲା ମହାପ୍ରଭୁଙ୍କ ଶିକ୍ଷାରେ ଦୁଇଟା ଜିନିଷ ରହିଲା ମହାପ୍ରଭୁଙ୍କ ଟୋଟାଲ ଶିକ୍ଷାଟା ଦୁଇଟା ଭଜନ ଶିକ୍ଷା ଭକ୍ତି ଶିକ୍ଷା ସିଦ୍ଧାନ୍ତ ଆଉ ଭକ୍ତି ଶିକ୍ଷା ମହାପ୍ରଭୁଙ୍କର ଟୋଟାଲ ମହାପ୍ରଭୁଙ୍କ ସିଦ୍ଧାନ୍ତ ଗୋଟେ ଗ୍ରନ୍ଥ ଉପରେ ରହିଲା ଆଉ ଟୋଟାଲ ଭଜନ ଶିକ୍ଷା ଗୋଟେ ଗ୍ରନ୍ଥ ଉପରେ ଆମ ଆଚାର୍ଯ୍ୟମାନେ ପୁରା ସ୍କୁଟିନାଇଜ୍ରେ ସବୁ ରିସର୍ଚ୍ଚ କରି ବାହାର କରୁଛନ୍ତି ନା ବର୍ତ୍ତମାନ ସେ ଭଗବାନଙ୍କ ଲୋକ ଆମର ଯେତେ ସିଦ୍ଧାନ୍ତ ମହାପ୍ରଭୁ ଗୋଟିଏ ଗ୍ରନ୍ଥ ଉପରେ ରଖିଛନ୍ତି କୃଷ୍ଣଙ୍କର ଭଗବାନ ଜୀବ ସହିତ ଭଗବାନଙ୍କର ଯେଉଁ ସମ୍ପର୍କ ବା ଭଗବାନଙ୍କର ଯେଉଁ ସ୍ଥିତିଟା ଗୋଟେ ଗ୍ରନ୍ଥ ରହିଛି କେଉଁଠି ରମସଂହିତା ମହାପ୍ରଭୁ ରମସଂହିତା ବହୁତ ଖୁସି ହେଲେ କାହିଁକି ଏ ଗୋଟିଏ ଗ୍ରନ୍ଥ ଯେଉଁଠି ପୁରା ସବୁ ଭଗବାନଙ୍କର ସ୍ଥିତିଟା ଆଉ ସେ ସିଦ୍ଧାନ୍ତ ଉପରେ ଆମର ସବୁ ଜିନିଷ ରହିବ କାରଣ ଭଗବାନ ସ୍ଥାପନ କରିବାକୁ ପଡ଼ିବ ନା ମହାପ୍ରଭୁଙ୍କର ସବୁ ସିଦ୍ଧାନ୍ତଟା ଦେଖ ଗୋଲକ ଗୋଟେ ସ୍ଥାନ ଅଛି ଲୋକ ପଚାରିଲେ କ'ଣ ଭାଗବତ ଲେଖା ହିଁ କେଉଁଠି ଗୋଲକ ଅଛି ଯେତେବେଳେ ଗୋଲକ ରେଫର କରାହେଇଛି ସେତେବେଳେ ସ୍ୱର୍ଗରେ ଯେଉଁ ଅଛନ୍ତି ଗାଧୋଇ ସେ ଗୋଲକୁ ରେଫର କରାହଉଛି କେଉଁଠି ନନ୍ଦିନୀ ରେଖା ଅଛି ଗୋଲକ ନିଜ ଧାମ ନେଇ ତଳେ ସଦସ୍ୟ ଏ ଗୋଟେ ଶ୍ଳୋକରେ କଟା ହେଲା ମାୟାବାଦ ବିଶେଷ ପ୍ରଜନ ମୋଡ଼ି ଦିଆଯାଏ ବ୍ରହ୍ମସୁନ୍ଦର ନ ରହିବ ବ୍ରହ୍ମସୁନ୍ଦର ପୂର୍ଣ୍ଣ କରିବେ ଭଗବାନଙ୍କୁ ନିରାକାର ବୋଲି ଲୋକମାନେ ପ୍ରତିପାଦ କରିଥାନ୍ତି ଆମେ ସାକାର ଆଉ ଭଗବାନଙ୍କର ଧାମ ଅଛି ଭଗବାନଙ୍କର ଲୀଳା ଅଛି ରୂପ ଗୁଣ ଲୀଳା ପରିକର ପାଞ୍ଚଟା ଜିନିଷ ହେଲା କ'ଣ ନାମ ରୂପ ଗୁଣ ଲୀଳା ପରିକର ଧାମ ବୈଶିଷ୍ଟ୍ୟ କେତେଟା ହେଲା ସାତଟା ସାରା ଜିନିଷ ଗୋଟେ ସିଦ୍ଧାନ୍ତ ରହିଥାନ୍ତି ଏଇଟା ବୈଶିଷ୍ଟ୍ୟ ହେଲା କ'ଣ ନାମ ଭଗବାନ ନାମର ମହିମା ଥିବ ରୂପ ଗୁଣ ଆଲୋଳ ଚନ୍ଦ୍ର କଳସ ଦଶି ରତ୍ନାଙ୍ଗଦ ପ୍ରଣୟ କିଳି କଳା ବିଳାସ ଶ୍ୟାମ ତ୍ରିଭଙ୍ଗଲ୍ଲିତ ନିୟତ ପ୍ରକାଶ ଭଗବାନ ରୂପ ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ଶିକ୍ଷା, ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଶିକ୍ଷାର ସାରି ଜିନିଷଟା ଭକ୍ତଙ୍କୁ ଧରିଦେବେ, କାରଣ ସେ ଆଚାର୍ଯ୍ୟ ଲୋକ ନା, ତାଙ୍କ ନିଜ ଲୋକ ଧରିକି କ'ଣ ତାଙ୍କ ମଧ୍ୟ ପ୍ରକଟ ହେଇଗଲେ ମହାପ୍ରଭୁ ନିଜ ଲୋକ ସପ୍ତମ ବସାମି ସେ ହେଲେ ସବୁ ଶିକ୍ଷା ଯେତେ ସିଦ୍ଧାନ୍ତ ଆମର ବ୍ରହ୍ମସଂହିତା ରହିଲେ, ଆଉ ଭଗବାନ ନିଜ ଲୋକ ପ୍ରବୋଧ ଦେଖିଲେ ବ୍ରହ୍ମସଂହିତା ଗାଇଛନ୍ତି ନା, ପ୍ରବୋଧ ଡେଲି ରୁଟିନ୍ ଆମର ମନ୍ଦିରମାନଙ୍କର ହେବା ଦରକାର, ସେ ବିଦେଶ ଜାଣିଛି ସବୁ କରୁଛନ୍ତି ଆଉ କାଇଁ ଭଗବାନ ଲୋକ ସେ ତାଙ୍କର ତମେ ତାଙ୍କୁ ତ ପ୍ରଭୁ ସବୁ କହିଦେବେ, ଆଉ ଆମେ ତ ଆଜିକାଲି ଛୁଆ ଆମକୁ ଏଇଟା ଭଲ ଲାଗିଲା ମୁଁ କହିଦେଉଛି, ଆମର ଗୋଟେ ଆଚାର୍ଯ୍ୟ ସିଦ୍ଧାନ୍ତ ଉପରେ ସେ ଲେଖିଲେବା କେତେ ବଢିଆ ବଢିଆ କଥା ମୋତେ କହିଲେ, ସବୁଠୁ ବଳାଙ୍ଗ କ'ଣ, ସବୁଠୁ କଳଙ୍କ କ'ଣ, ମାନେ ଭକ୍ତିର ସବୁଠୁ କଳଙ୍କ ଗୋଟେ କ'ଣ, କିଏ ଗୋଟେ କଳଙ୍କ କାର୍ଯ୍ୟ କରୁଛି, କଳଙ୍କ କ'ଣ କରୁଛୁ, ନିନ୍ଦନୀୟ କାର୍ଯ୍ୟ କିଏ କରୁଛନ୍ତି ସମ୍ପ୍ରଦାୟ, କିଏ କ'ଣ କେଉଁ ନାରିଆ ଶକ୍ତି ହେଇଗଲା କ'ଣ ଧନ ନେଇଗଲା, ସେ ତ ଗଲା ତା ବିଷୟରେ ସବୁଠୁ କଳଙ୍କ ସେ କହିଲେ, ଯେ ସମ୍ପ୍ରଦାୟର ଶିକ୍ଷାକୁ ଆମେ ଅବମାନନା କରିବା ଏଇଟା ସବୁଠୁ ବଡ଼ କଳଙ୍କ, ସବୁଠୁ ବଡ଼ କଳଙ୍କ ଭଗବାନ ଠାକୁର ଦେବ, ତେଣୁ ଏ ଯେଉଁ ନାମ କେଉଁଠି ରହିଲା ଆମର ବ୍ରହ୍ମସଂହିତାରେ କ'ଣ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା, ଲୀଳା କେଉଁଠି ରହିଛି ଯିଶୁ, ତା ଏତେ କମ ସଂଖ୍ୟା ପୁରା ମନେ ରହିଛି, ପଢ଼ିଦେଲେ ମନେ ରହିଯିବ ଆଉ ତାକୁ ପଢ଼ିବ ନାଇଁ ନାଇଁ, ନୃତ୍ୟ ଶିଳ୍ପ ନାହିଁ, କଥା ଗାନ ନୃତ୍ୟ ନାମ ଅଛି, ରୂପ ଅଛି, ଗୁଣ ଅଛି, ଲୀଳା ଅଛି, ପରିକର ଏଥିରେ ପରିକର ଅଛ ସଖୀ ବୃନ୍ଦ, ଆଉ ଧାମ ଧାମରେ ଗୋଲୋକ ନାମୀ, ଆଉ ତାଙ୍କର ବୈଶିଷ୍ଟ୍ୟ, ବୈଶିଷ୍ଟ୍ୟଟା ପ୍ରଥମ ଆରମ୍ଭ ବୈଶିଷ୍ଟ୍ୟ ଆରମ୍ଭ ହେଉଛି ଗୋବିନ୍ଦ କ'ଣ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିକ୍ରମ, ତେଣୁ ମହାପ୍ରଭୁଙ୍କ ଯେତେ ସିଦ୍ଧାନ୍ତ ଆମର ରହିଲା ଗୋଟେ ସିଦ୍ଧାନ୍ତ, ମହାପ୍ରଭୁ ଯାହା ଆମର ସମ୍ବନ୍ଧ କାଣ୍ଡ ଯେତେ ଆମେ ଆଣିବା ବା ଯେତେ ପ୍ରଚାର କରିବା ଯୋଗ ଭାବରେ ବ୍ରହ୍ମସଂହିତା ଉପରେ, ସେ ବ୍ରହ୍ମସଂହିତାରୁ ଧରିବା ଗୀତା ବ୍ରହ୍ମସଂହିତାରୁ, କାରଣ ଗୀତା ଭାଗବତର ତ ଆଦି ଗ୍ରନ୍ଥ, ସେ ବ୍ରହ୍ମାଙ୍କର ଇଏ ବ୍ରହ୍ମା ସଂହିତ ହେଉଛି ରିଭିଲ୍ ହେଇଛି, ପ୍ରଭୁ ଇଂଲିଶରେ କହୁଛନ୍ତି ରିଭିଲ୍ ଟୁ ବ୍ରହ୍ମା, ବ୍ରହ୍ମା ପ୍ରେ କରୁଛନ୍ତି ମନକୁ ମନ ପ୍ରଫୁଲ୍ଲ ପ୍ରାର୍ଥନା କରାଯିବା, ଆମେ ଆଜିକାଲି ଗୋଟେ ଆମେ ଲେଖିଦେଇକି ସଂସ୍କୃତ ପଣ୍ଡିତ ବୋଲି ଲେଖିଦେଇ ପ୍ରାର୍ଥନା କରିଦେବ, ବ୍ରହ୍ମସଂହିତାଟା ପ୍ରଭୁ ରିଭିଲ୍ ହେଇଛି, ସେ ୱାର୍ଡ଼ରେ ଶୁଣିବ ଗୋଟେ ପ୍ରବାଦ ହେଲ ପ୍ରବାଦ ମେଡିଟେସନ ରିଭିଲ୍ ହେଲା କ'ଣ ପ୍ରକାଶିତ ଶୁଣି ପ୍ରକାଶିତ ହେଇଛି ନା ଭଗବାନଙ୍କର, ଏ ସିଦ୍ଧାନ୍ତ ଗୋଟେ ସେତେ ଲାଗିବ ଗୀତାରେ ଭାଗବତରେ, କାରଣ ଏଟା ପ୍ରକାଶିତ ଜିନିଷ ଲାଗି ଭାଗବତ ପ୍ରକାଶିତ ଜିନିଷ ପ୍ରକାଶ ହେଇଛନ୍ତି ଆଉ ସମ୍ବନ୍ଧ ଜ୍ଞାନ ଆମେ ଯାହା ସବୁ ପାଇବା, ମାୟା କୋଉଠି ଅଛନ୍ତି, ମାୟା ସେଥିରେ ଅଛି, ମାୟା ସତାନି ସୁତେ ସେ ଅଛି ନା, ସେ ସବୁ ସେଥିରେ ଅଛି, ଘୁରି ଘୁରି ଦେଖିଲେ ସବୁ ଉପରେ ସବୁ ଅଛି, ଆମେ ତମକୁ ଗୋଟେ ସ୍ପେସିଫିକ୍ ପଢୁଛେ ଟୋଟାଲ ବ୍ରହ୍ମସଂହିତା ତୁମେ ଦେଖ ସବୁ ଜିନିଷ ସେଥିରେ ଅଛି, ଆମେ ଗୋଟେ ଫିକ୍ସ ଚାପ୍ଟର ଆଣୁଛି ନା, ଇଏ ହେଲା ଆମର ବ୍ରହ୍ମସଂହିତା, କ'ଣ ହେଲା ଏଥିରେ ସିଦ୍ଧାନ୍ତ ରହିବ, ଆଚ୍ଛା ଭକ୍ତିର ଶିକ୍ଷାଟା ଭକ୍ତି ଆମେ କେମିତି କରିବା, ଭକ୍ତିର ସ୍ଥିତିରେ ଆମେ କେମିତି କରିବା, ମହାପ୍ରଭୁଙ୍କର ସିଦ୍ଧାନ୍ତ ରହିଲା କର୍ଣ୍ଣାମୃତ କୃଷ୍ଣ କର୍ଣ୍ଣାମୃତ, ମହାପ୍ରଭୁଙ୍କର ଉଦ୍ଗାର ସବୁ ଦେଖିଲେ ପ୍ରାୟ କୃଷ୍ଣ କର୍ଣ୍ଣାମୃତ ବିଲମଙ୍ଗ ଠାକୁର, ସେ ଯେମିତି କୃଷ୍ଣ ଯୋଉ ଭାବରେ ଯେମିତି ସେଇ ସେଇ ଭାବରେ, ସେଟା ତ ଉନ୍ନତ ଜିନିଷ, ଆମେ ତ ଏଇ ସିଦ୍ଧାନ୍ତକୁ ଆସିପାରୁନୁ ଆଉ ରସ ଶିକ୍ଷାଟା କ'ଣ କରିବା, ରସଟା ଗୋଟେ ରସଟା ହୃଦୟରେ ଜିନିଷ ଭଲ ପାଇବ, ଗୋଟେ ଛୁଆଟା କହିଲେ ଭଲ ପାଉନି ଝିଅଟାକୁ, ତା ହୃଦୟ ତ ନାଇଁ କାମଟା ଆଉ ସେଠି ଭଲ ରହିବ, ତ ଆଗେ ସମ୍ମତ ଛୁଆଟା ସାଙ୍ଗେ ମିଶିବ ତାକୁ ବୁଝିବ, ତାର ତ ଅଟୋମେଟିକ୍ କାମଟା ଚାଲିଲେ ସେ ତାକୁ ତାକୁ ଶିଖିବା ଦରକାର, ତୁ କେମିତି ଭଲ ହେଲା ଭଲ ପାଇବାଟା ଗୋଟେ ଛୁଆଟା କ'ଣ ଶିଖିବାକୁ ପଡ଼ୁଛି, ଗୋଟେ କାମଟା ଗୋଟେ ଝିଅଟା ଭଲ ହେଲା ତାକୁ କାମ ଟ୍ରେନିଂ ନେବା ଦରକାର, ତା ତ କାମଟା ଆସିବ କାମର ଭାବରେ ସେ ଭଲ ପାଇବେ, ସେଗୁଡ଼ା ପ୍ରେମର ତ ଆସିଯିବ ରସଟା ଆସିଯିବ ସ୍ତର, କେମିତି କୃଷ୍ଣ ସୁଖୀ କରିବ ସେ ବାସନା, ସିଦ୍ଧାନ୍ତ ଆଚାର୍ଯ୍ୟମାନେ ଆମର ସମ୍ପୂର୍ଣ୍ଣ ଗୋଡ଼ିଆ ସିଦ୍ଧାନ୍ତ ହେଲା, ଆମେ ସିଦ୍ଧାନ୍ତବାଦୀ ଆଉ ଆମର ସବୁବେଳେ ଆଚାର୍ଯ୍ୟମାନେ ଅପସନ୍ନ ହେଇଯିବେ, ଆମେ ସହଜବାଦୀ ହେଲେ ଆମେ କେବେ ବି ଖୁସି ହେବେନି, ଆଜିକାଲି କି ତାଙ୍କୁ ବୋର୍ ଲାଗିବ, ତାଙ୍କୁ ଗୋଟେ ପଟର ଭଳିଆ ଲାଗିବ, ଆଉ ସେ ଡିଷ୍ଟର୍ବ ବି କରିବେ କାହିଁକି ସେ ବୁଝିପାରୁନା ସିଦ୍ଧାନ୍ତରେ କ'ଣ ଭୁଲି ଅଛି, ଆଉ ସିଦ୍ଧାନ୍ତ ନହେଲେ ଭଜନ କରିହବନି, ତୁମେ ଆଚାର୍ଯ୍ୟ ପରମ୍ପରା ହିନ ବି ମନେ କରିବ, হিন্দুগুলি মনে করে এই কোন এত বড় মহ অভিনেত সেবা করছি ঘরে কিছু হবুনি কোন ঠাকুর ঘরে লোক আসছি কোন ভগবান কবলা সপনা সেই কথা মনে করে তিলক মালিক দিকে আছি আচার্য বিগ্রহ জানিপারলেন সুপ্রধান জানিপারলেন নাম কাশি না করবেন স্থির সেবা সে লেগেছে সিদ্ধান্ত হয়ে গেছে তে না করো ইহানিতে কৃষ্ণ লাগে সুদৃঢ় মানুষ মমেন্টে কার লাগে বাপা কি কহিলে আমি কোনো শুনতে আমি কিছু বুঝে তো বুঝছু আমার তত্ত্ব আছে যে আমার চার চার সব তত্ত্ব এই সব অপশব যদি সব না হলে সব গীতা বজে শিবরা আমার ভাই শিশু নুহেঁ আমি তো প্রণাম করি না তাঙ্কর অধিকার অছি তা গান গান করে কি তাঙ্কর কাজ মজুর জন্য অছেন আমার সে কিছু জীবন আমার সে সিদ্ধ কৃষ্ণ প্রভাত করে চলে ভক্তি ঠাকুর লিখছে দেখো ভক্ত ঠাকুর লিখছে দেখো শিশু সে কিছু কেবে সে স্পর্শ করে না তেমন শিক্ষা আমার রহিলা ভজন শিক্ষা হলে ভগবান ব্রতরে সিদ্ধান্ত শিক্ষা হলে এই কথাটা পড়ে যে মায়ার শক্তিটা রয়েছে বিক্রম রয়েছে মায়া বিক্রমটা বুঝিয়ে দরকার পড়ব মন্ত্র কোণ স্থির ব্যবসায় কেমন কেমতি আসবে মায়ার এত বড় শক্তি রয়েছে জীব সে সমুদ্রের মৃত্যু বলে মনে করছে ভগবান মায়া মায়াটা ভগবান সেটা আমার সন্দেহ বলে গীতার ভগবান মিনিমম কেতে থর কে হিসাব করে দেবে কিন্তু যাই গীতার কথা কিন্তু মীমাংস জীব লোক জীব ভূত সনাতন শব্দটা তো সুন্দর শব্দটা জীব ভূত সনাতন জীব সনাতন হবে জীব এমনি সমান্তর জীব গোটে ইন্ডিভিজুয়াল থিলা তারপরে অংশ নাই জীব ভূত সনাতন মমীমাংস জীব লোক জীব ভূত সনাতন মনসস্থ ইন্দ্রিয়াণি প্রকৃতি স্থানে করছে অর্জুন প্রশ্ন যদি জীব আপনার অংশ কাহিনী কাহিনী করলেন যদি আপনার অংশ কাইন এই সংসারে কষ্ট করছে মনসষ্ঠ ইন্দ্রিয়ানি প্রকৃতি স্থানী করছে মায়াগতে এই প্রকৃতি কষ্ট করছে এইটা বড় কথা আর ছুয়া হাতর খেলাণ আছে খসে অভাবে উচ্চ না নাতি খেলুচ নাতি খেল না আপনার তোমার রস কমছে নাতি খেলে জানিব না নাতি হাতে নাতি কণ্ঠে ধরিব কি চকলেট খাওয়া দেব ছড়ে দেখ ମୁଁ ଛୁଆକୁ ଖେଳେଇଛି ଛୁଆବେଳେ ଛୁଆ ମୁଁ ସବୁ ମୋର ଏକ୍ସପିରିଏନ୍ସ ଅଛି ଛୁଆଙ୍କ ଧରୁ ଆମର ଯେଉଁ ସରଳ ଜୀବନ ଥିଲା ବଢ଼ିଆ ଲାଗେ ଛୋଟ ପିଲା ସବୁ ଆନନ୍ଦ ଛୋଟ ପିଲା ତାଙ୍କ ସାଙ୍ଗରେ ମିଶିବା ବହୁତ ସୁନ୍ଦର ତାଙ୍କ ସରଳ ଜୀବନ ନା ଯାହା ବୁଝିଲ ସେ ହେଉଛି ଛୋଟ ପିଲା ଛଡ଼ାଇବ ଦେଖିବା ତାକୁ କରିବ କଣ୍ଢେଟା ଖସିବ କି ଗୋଟେ ଚକୋଲେଟ୍ ଖାଉଛ ତୁମର ତା ଆଉ ଗୋଟେ କି ଧରିବାକୁ ପଡ଼ିବ মানে ভুলে দেখেছি মো ছুয়াটা বেড়ে মন লাগছে শিশু যাতে ছুয়াটা বড় হয়ে যাবে তার মা নাটিয়ে যাব কোটিকি তার বাপ ঘর উঠিব আর তাকে অটকিল খাও সে খালি গোটে দিন দিন লগে দেবে মো মা গায়ে মা মোর বড়ে না তো মা যাইছি তার বল মা যাইছি পড়ে আসছিল তো ব্যস্ত হানি তার টিকে বুঝিব ফোনটা ছোট করে ফোন মা গিয়ে ভুল ফোন কিন্তু গোটে ছুয়াটা ভুলে দেবো তুমি গোটে ছোট ছুঁ যদি ভুলিবাটা বহুত কষ্ট গোটে জীবক মায়া ছড়াইবাটা বহুত কষ্ট ধরিছি পিসাচি লাগিলে যে না মতি স্বর্ণ হয় মায়াগ্রস্ত জীবর হয় সে ভাব উদয় পিসাচি ভূত লাগিলে তো মতি আচ্ছন্ন হয়েছে না মায়াগ্রস্ত জীব সবাই গ্রস্ত লাগুচ্ছে মত দেব সেটা দেখিব মায়া পুরা ঘিড়ে দিয়েছি আমি খালি এই গুরু বৈষ্ণবের গোটে কোণ হয়েছে কৃপা খালি জাপুড়ি ধরিকি বঞ্চিয়ার কথা না কোণ গোটে জীবর শক্তি হচ্ছে মায়া পাখে ভগবান তার গুরুত্ব এক তোমার কোণ আছে সাথে সাথে ধর্ম স্ত্রী পুত্র কন্যা পদবী কেউ দূর তোমার গোটে টানিকি পড়ে এই কলি যুগ বঞ্চিকি রহিবাটা কেবল বিভুঙ্কর কৃষ্ণঙ্কর তাঙ্কর ভক্তঙ্কর আশীর্বাদ বঞ্চিছে ছোট ছোট যদি খেলাটাকু তা হাতরু কিছু ছড়াইলে হাতরু কিছু দবাকু পড়ি নহল হব আর যদি সেটা ভাব আছে ফোপাট দেব চৌধুর দেখে ফোপাট এটা আমার পছন্দ নাই সাধুগুরু এই মায়াকে ছড়াই তা হাত করে ভগবান দেলে বি ভগবান তাহলে হচ্ছে লাগে কিছু ভালো লাগে মালিক তোর কথা তো ভালো লাগবে না কাহিনী মায়াগ্রস্ত জীবনটা আচ্ছন্ন হয়ে যাইছি কম্পট কাম গোটি জীব গোটি জীব উদ্ধার করিয়া গোটি জীব সৎপথকু আনিবা গুরুদেব কুহ কেতে গাল সে স্পিরিচুয়াল ব্লড খরচ করছে সেটা সে জানে গোটে জীব খালি মায়াকে গোটে ভুল রাস্তা রয়েছে তো আন বাবা ভুল নুহে তাকে সেটি বুঝিবা কেতে বড় মায়ের শক্তি ভুল দেয়টা বুঝিবেন দণ্ড পাইলে বুঝি দিবে ଏଇ ଶକ୍ତି କାହା ସେ ଉଚ୍ଚତର ଶକ୍ତି କୃଷ୍ଣଙ୍କର ଯୋଉ ରୂପା ଶକ୍ତି ସେ ପାଇଥିବେ ନହେଲେ ପୂର୍ବ ଯୋଉ କାର୍ଯ୍ୟ କଲା ସେ ବିଦେଶୀ ଗତ ଫୋନ କରିଦେଲା ତାଙ୍କ କଥା କହୁଥିଲି ସେ ପଚାରିଥିଲେ ଯୋଉ କଣ୍ଟ୍ରିବ୍ୟୁସନ ଶୁଣୁଥିଲେ କଂଗ୍ରେସ ଗୁଡାକ ଲକଡାଉନ ହେଇଯାଇଥିଲା ଆସିବା ମୋ ପାଇଁ ହେଇଛି ଶୁଣିବାକୁ ପଡ଼ିବେ କାରଣ ଅର୍ଥ ପ୍ରଚାର 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 ବୁଦ୍ଧିଲା କେତେ ଶୁଣିବା ସମୟ ନାହିଁ ଖାଲି ବକ୍ତା ହେଇଥିବା ଶ୍ରୋତା ନାହିଁ ଗୋଟେ ଗୋଟେ କଥା ଶୁଣିଲା ପେଟ ପିଏ ପ୍ରବାଦ ଗତ ବସିବା କହୁଥିଲି ମାନେ କଣ କଣ୍ଟ୍ରିବ୍ୟୁସନ ସେ କରିକି ଯାଇଛନ୍ତି ସେମିତି ସେ କହୁଥିଲି ସିଙ୍ଗାପୁର କଣ ପ୍ରଧାନ ବସିବା କହୁଥିଲି କଣ ସେ କଣ୍ଟ୍ରିବ୍ୟୁସନ କରିକି ଯାଇଛନ୍ତି ମାନେ ପ୍ରବାଦଙ୍କ କଣ ଲେଟର ଫଟୋ କନଭରସେସନ କଣ ଭଣି ବାକି କଣ ଯେଉଁଠି ଯାହା କରି ସବୁ ରେକର୍ଡିଂ ଗୁରୁ ଦେଲା ପରେ ଖାଲି ବାଥରୁମ ରେକର୍ଡିଂ କରୁନଥିଲା ପ୍ରବାଦର ବାଥରୁମ ଯାଉଥିଲେ ସେଠିକି ରେକର୍ଡିଂ କଣ ମାନେ ବାହାରେ ମାନେ କଣ ସେ ଜାଣିଥିଲେ କି ଶକ୍ତି ତାଙ୍କ ପାଖରେ ଥିଲା ଅଦ୍ଭୁତ ମାନେ ବିଦେଶୀ ଲୋକ ମାନେ ସେମାନେ କଣ ଜାଣୁଥିଲେ ଗୋଟେ କଣ ଇନଭାଲ୍ୟୁବଲ୍ ଟ୍ରେଜର ଯାଇପାରେ କଣ କହିଲେ ଅମୂଲ୍ୟ ସମ୍ପଦ ଆମ ପାଖରେ ଅଛି ସେଠି ସବୁବେଳେ ଆଇଟମ୍ ଘଟା ଧରିକି କହୁଥିଲି ସବୁ ରେକର୍ଡ ଆଉ ସେକେଣ୍ଡ ତାଙ୍କର ଏତେ ଗୋଟେ କଣ୍ଟ୍ରିବ୍ୟୁସନ ସବୁ ପ୍ରିଜର୍ଭ କରିକି ଯୋଉ ଭକ୍ତିବୃନ୍ଦ ଆକାଇ ଦେଇଛି ଫଟୋ ବହୁତ ସେମାନେ ଯୋଉ ଆଜି କେତେ ଗ୍ରତ ଭାବୁଛି ସବୁ କନଭରସେସନ ଲେଟର ଟ୍ରାଭେଲିଂ ପ୍ରିନ୍ସିପ୍ ସବୁ ଡିଟେଲ ରଖାଯାଉଛି କେତେ ଟଙ୍କା କେଉଁ ରଖିଛନ୍ତି କଣ କରିଛନ୍ତି ବ୍ୟାଙ୍କ ସବୁ ଡିଟେଲ ରଖିଦେଇଛନ୍ତି ଭଗବାନ ଚାହୁଁଥିଲେ ସେଭଳି ସ୍ୱରୂପଣୀ ରଖିଥିଲେ ଭକ୍ତଙ୍କର ପ୍ରୀତିଟା ଯୋଗ ଆଉ କାହିଁକି ଲକ୍ଷ ଲକ୍ଷ ଭକ୍ତ ତାକୁ ସେ କହୁଥିଲା ଯେ କୋଟି କୋଟି ଭକ୍ତ ଆଜି ଏଇଟା ପ୍ରିଜର୍ଭ ଅଛି ବୋଲି ଆଜି ଦେଖିଲେ ଯିବ ଯଦି ସେମାନେ ସେଠି ଦାୟିତ୍ୱ ହେଇକି ତାଙ୍କ ଗୁରୁଙ୍କ ପାଇଁ ନ କରିଥାନ୍ତେ ଜଗତ ଉଠା ରଖନ୍ତି କରିଦେଇଛି ପ୍ରିଜର୍ଭ କରିଦେଇଛି ସେ ଭକ୍ତି ଠାକୁର ଭକ୍ତିମଣ ଠାକୁର ସେମାନେ ପ୍ରବଚନ ଦେଇନଥିଲେ ସେତେବେଳେ ସେ ସବୁ ବ୍ୟବସ୍ଥା ନଥିଲା ସେ ରେକର୍ଡିଂ ରଖାଇପାରିଲା ସେ ଶବ୍ଦ ଅନ୍ନ ସ୍ୱତନ୍ତ୍ର ଗୋଲକର ଶବ୍ଦ ସେ ଆସିଲେ ଏଇ ପ୍ରବାଦ ସେ ରଖିଦେଇଛି ଏଇଟା ଗୋଟେ ବିଶ୍ୱ ଏଇଟା ଗୋଟେ ବେଦ ଏଦିନ ବେଦ ହବ ଦେଖିବ ଏଇ ବିଶ୍ୱର ପୂଜା ଦେଖୁଛି କି ଆମର ତାଙ୍କର ଧାରଣା ଭଲ ଲାଗେ ଲୋକ ସେମାନେ ବିଷ୍ଣୁ ଏତେ ଧାରୁ ଯାଇନଥିଲେ ମୋର ବାହ୍ୟ ଦୃଷ୍ଟି ମୁଁ ସମସ୍ତେ ଅଧାର କଲେ ଭଲ ପଡ଼ିଆ ବାହ୍ୟ ଜୀବନଟା ମୁଁ ଦେଖିଲି ଜାଣିଲି କଣ ଚାଲିଛି ଜଗତରେ ଏଇଟା ହିଁ ବେଦ ହବ ଆରେ ବେଦ ଲୋକ ଜାଣିବେ ବେଦ କଣ ସଂସ୍କୃତ ପଢ଼ କଣ ବେଦ ପଡ଼ିବ କଣ ଇଏ କଣ ବେଦ ପଡ଼ିବେ ଏଇ ପ୍ରଭୁଙ୍କ ଦୃଷ୍ଟି ବେଦ ହବ ଜଣାପଡ଼ିଥିଲା ନା ଏଇଟା ପୁରା କାଲି ସେ କହୁଥିଲେ ଯୋଉ ଯୋଉ ଜୀବମାନଙ୍କ ପାଇଁ ଯୋଉ ଆଚାର୍ଯ୍ୟ ଅପରାଧ କରି ସେ କୃଷ୍ଣଟାକୁ ଆଣି ଆସେ ଏ ଜୀବଗୁଡାକ ତା ଦରକାର ଏତେ ସୁନ୍ଦର ସୁନ୍ଦର ବହୁତ ଭଲ ଜୀବନ ଥରେ କମ୍ ସେ କମ୍ କନଭରସେସନ ପଢିବା ଦରକାର ଲେଟର ଗୁଡା ପଢିବା ଦରକାର ପିକ୍ଚର ଦବା ଦରକାର ନାହିଁ ସେଥିରେ ପ୍ରବାଦ ଗ୍ରନ୍ଥରେ ଯାହା କହୁଛନ୍ତି ସେଟା ହଉଛି ସିଦ୍ଧାନ୍ତ ଲେଟର ଆଉ କନଭରସେସନ ସ୍ଥାନ କାଳ ପାତ୍ର ହିସାବରେ କେତେବେଳେ କଣ କହୁଛି ସବୁ ଜାଣିବା ଦରକାର ସବୁ ଜାଣିବା ଦରକାର କାହିଁକି ଦିନେ ତୁମକୁ ବଞ୍ଚେଇକି ରଖିବ ସେ ଜିନିଷ ଭରସା ଦେବ ଜଣେ ସାଧୁ କେମିତି ଭଲ ପାଇବାକୁ ପଡ଼େ ସାଧୁଙ୍କ ଆଧିପତ୍ୟ କେମିତି ଭୋଜନ କରିବାକୁ ପଡ଼େ ତୁମେ ସବୁ ସବୁ କହୁଛନ୍ତି ସବୁ ସେ କହୁଛନ୍ତି କେତେ କଥା ସେ ଜାଣିଛନ୍ତି ବିଶ୍ୱ କେଉଁ ସଂସ୍ଥା କାହାର କଥା ସେ କଣ ନ ଜାଣିଛନ୍ତି କିଛି କହିହବନି ଯେତେବେଳେ ଯାହା ବିଷୟରେ ଜୀବ ଚାଲୁ ଗୋଟା ସାଇଣ୍ଟିଷ୍ଟ କଥା ସବୁ ପଲିଟିକାଲ କଥା କୁହନ୍ତୁ ସାଇଣ୍ଟିଷ୍ଟ ମାନଙ୍କ କଥା କୁହନ୍ତୁ ଦେଶର ଆମେରିକାର କେଉଁ କଥା ହଉ ଲଣ୍ଡନ କେଉଁ କଥା ହଉ ସଙ୍ଗେ ସଙ୍ଗେ ସବୁ କାଢ଼ିବୁ ଶୋଇଦେଉଛନ୍ତି ଆମେରିକାର କଣ ଲଣ୍ଡନ କଣ ୟୁରୋପିଆନ କଣ ଅଦ୍ଭୁତ ମାନେ କଣ ୟୁରୋପିଆନ କଲଚର କଣ ଆମେରିକାନ କଲଚର କଣ କୋଉ କୋଉ ପାଠ ବାହାରି ବ୍ରିଟିଶ ଅଫ୍ ସଙ୍ଗେ ସାଙ୍ଗେ ପୁରା କେୟାର ନାହିଁ କଥା କହୁଛନ୍ତି କିଛି କିଛି ତାଙ୍କ କେୟାର ବହୁତ ଶକ୍ତି ଆବିଷ୍ଟ ପ୍ରଭୁଙ୍କର ସୁଗୁରୁଦେବ ଅଛି ଜାଣିପାରୁଥିଲା ସାବୁ ସାବୁ ଜାଣିଥାନ୍ତା ରୂପ ପାଇଥାନ୍ତି ସତ୍ୟ ବି ସତ୍ୟ ଆସେ ସତ୍ୟ ଭଗବାନ ସତ୍ୟ ନଥାନ୍ତା ଏ ଜଗତର ସେମାନଙ୍କୁ ପରିବର୍ତ୍ତନ କରିବ ବାପା ହଜାର ତୁମେ ଇଣ୍ଡିଆର ଭକ୍ତ ତିଆରି କରିବ ଗୋଟିଏ ବିଦେଶୀ ଭକ୍ତ ପାଖରୁ ରହିକି ତିରିଶ ଚାଳିଶ ବର୍ଷ ତାଙ୍କୁ ସେବା ନେଇକି ସେବା ଲଗା ରଥ ପାଖରେ ବି କେବେ ସେବା ଲଗେଇଲ ସେଠି ତାଙ୍କର ଏପଟ ସବୁ ପାଶ୍ଚାତ୍ୟ ଦେଶ ତାରି କାରଣ ତାଙ୍କ ସଂସ୍କାର ହିସାବରେ ଏତେ ସେମାନଙ୍କର ଗୁଣର ପ୍ରଭାବ ରହିଛି ତାଙ୍କ ପ୍ରକାର ଭାରି କଷ୍ଟ ସେ ଜଣେ ଥିଲେ ଦଶ ହଜାର ତିରିଶ ମାସ ତାଙ୍କୁ ନଚଉଥିଲେ ସେ ଜଣେ ମ୍ୟାନେଜର ସିଙ୍ଗିଲ ମ୍ୟାନେଜର ସେ ଇସ୍କନ ଥିଲେ ମ୍ୟାନେଜର ଫାଉଣ୍ଡର ଆଚାର୍ଯ୍ୟ ପ୍ରେସିଡେଣ୍ଟ ସବୁ ସିଏ ସବୁ ସବୁ କିଛି ସିଏ କଣ ଜିନିଷକୁ ସେ ମାନେ ଯାଇଛି ଦଶ ହଜାର ବର୍ଷ ପର୍ଯ୍ୟନ୍ତ କଣ ହବ କେଉଁଠି କଣ ହବ କେମିତି କଣ ହବ କି ଶକ୍ତି ଆମ ଟୋକା ଭଳି ସବୁ ଆମ ବେପକ ହେଇଗଲେ ଛୁଟିଆ ଗୋଟେ ମଠ ମଧ୍ୟ ସେମାନେ ମନ ହୋଇଯାଉଛି, କିଛି କେୟାର କରୁନଥିଲେ। କିଏ ସେ କେଉଁ ପ୍ରଶ୍ନ ପଚାରୁଛନ୍ତି, ସେ ତାଙ୍କୁ କହୁଛି ମୁଁ ତାଙ୍କୁ ସେ ବୁଝେଇବି ଆଉ ଯେ ସେ ଏମିତି କରିବା ଦରକାର ନନ୍ ସାଇନ୍ସ ସାଂସାନ କରିବେ ତୁମକୁ ପ୍ରାକ୍ଟିକାଲ କରିବାକୁ ରିଟର୍ନ କରୁଥିଲା ଇଣ୍ଡିଆକୁ ମୋତେ ବହୁତ ଡିଷ୍ଟର୍ବ ହେଇଗଲି କାହିଁକିନା ମୋର ଡିସା କ'ଣ ମୋତେ କହୁଛନ୍ତି ଆମ ହେଲ୍ଥ ଇସ୍ୟୁ ଅଛି ଆମେ ଟିକେ ଯିବୁ ଟିକେ ଏକାନ୍ତ ରହିବୁ ଆପଣ ଏଇଟା କନ୍ସର୍ନ୍ସ ତୁମ ହେଲ୍ଥ ଇସ୍ୟୁ କିଛି ନାହିଁ କୃଷ୍ଣ ଆମ ସବୁ କରିବାକୁ ପଡ଼ିବ ତାକୁ ହି ଭଳିଆ କହୁଛନ୍ତି ତାକୁ ହି କହୁଛନ୍ତି ତୁମେ କ'ଣ କହୁଛ ତୁମେ ତାକୁ ଇନ୍ସ୍ୟୁ ଶୁଣ ତୁମେ ପ୍ରାକ୍ଟିକାଲ କରିବାକୁ ତୁମେ ମୋତେ କହୁଥିଲ ନା ବହୁତ ଡିଷ୍ଟର୍ବ ହେଇଗଲି ତୁମକୁ କିଛି ଡିପାର୍ଟମେଣ୍ଟ ଦେଇଥିଲି ତୁମେ କହିଛନ୍ତି ପ୍ରଚାର କରୁନି ତୁମେ ମୋର ହେଲ୍ଥ ଇସ୍ୟୁ ଅଛି ମୁଁ ଟିକେ ଯିବି କେତେ ରିଲାକ୍ସ ରିଲାକ୍ସ ନାହିଁ କହୁଛନ୍ତି ରିଲାକ୍ସ କିଛି ନାହିଁ ସବୁ କୃଷ୍ଣ ମହିଳା କରିବାକୁ କିଏ ସେ ଛୁଆ ଆମର ଚିନ୍ତା ଆମେ ଭାରତୀୟ ଛୁଆଟା କହିଲା ବେଳକୁ ବାପା ଟିକେ ବାପା ବୋଲି କହିଲା କାମ କରୁଛୁ ବାପା ଟିକେ କହିବେ ଆଶ୍ରୟ କରିବା ତାଙ୍କୁ ପୁରା କମାଣ୍ଡିଂ ନେଚର ପୁରା ନନ୍ସେନ୍ସ ରିଗ୍ରେଟ୍ କହିକି କହୁଛୁ ପଢିଥିଲେ ପଡ଼ିବା ପଚାର ପ୍ରବାଦ ପଚାରୁଛୁ ସିଧି ଧୀରେ ଧୀରେ ପ୍ରଶ୍ନ ପଢିଥିଲେ ତୁମର କ'ଣ ତୁମ ବୈଜ୍ଞାନିକ ମାନେ କ'ଣ କହୁଥିଲେ କହ ସେ ନ କହିପାରିବେ ନନ୍ସେନ୍ସ ଆଜି ଗୋଟା ଯେମିତି କହିପାରିବେ ନନ୍ସେନ୍ସ ଅଧବୁତ ମାନେ ତାଙ୍କର ବିକ୍ରମଟା ତାଙ୍କ କଥାରେ ଶବ୍ଦ ଗ୍ରହଣ ଆସୁଛି ବିକ୍ରମଟା ଗୋଟେ ଅଛି ଭଗବତ ବିକ୍ରମ ଆସୁଛି ପ୍ରବେଶ କରିଛି ନା ବିକ୍ରମ ଭଗବତ ବିକ୍ରମ ଅଛି ଜଗତରେ ଆଜି ଆଜି ଯେତେ ସଂସ୍କାର ହେଇଛି ମୁଁ ଦେଖୁଛି ଘୁରି 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 ଘୁରିକି ଦେଖୁଛି ତାଙ୍କ ବୀଜ ସବୁ ଆଡ଼େ ପଡ଼ିଛି ତାଙ୍କ ବୀଜର ସବୁ ସୃଷ୍ଟି ହେଇଛି ପ୍ରଭୁବାଦ ବୀଜ ଏ ନାସ୍ତିକ ସମାଜ କୁସଂସ୍କାର ମାୟାର ପୁରା ପ୍ରସ୍ତ ଯିବ ତାଙ୍କର ବାଣୀ ସବୁ ଇସ୍କନ ଭକ୍ତ ଦିଆଯାଇ ଯୋଉ ଯୋଉ ସଂସ୍ଥାକୁ ଦିଆଯାଇ ରାଧା କୁଣ୍ଡ ରୁହନ୍ତୁ ଯାହା ଯୋଉ ମଠକୁ ଯାଉ ଦୀର୍ଘ ସ୍ଥାୟୀ ତା ପଛରେ ଇସ୍କନର ବିଭୋଟିବ ତାଙ୍କର ବିକ୍ରମଟା ରହିଛି ଭଗବତ ବିକ୍ରମ ପୁରା ତାଙ୍କ ପାଖରେ ରହିଛି ଭଗବତ ଶକ୍ତିଟା ସେଥିରେ ଭଲ ଭାବେ କମସେ କମ ଜୀବନରେ ପଢିବା ଦରକାର ସବୁ ଗ୍ରନ୍ଥ ପ୍ରଭାବ ତାପରେ ତୁମେ ଯାହା ଖର୍ଚ୍ଚ ହେବ ଟଚ୍ କର ହଁ ଆଠ ଶୁଣ ପ୍ରତିଦିନ ଗୋଟେ ଲେକ୍ଚର ଶୁଣ ପ୍ରଭାତ ଇଂଲିଶ ଏତେ କଷ୍ଟ ନୁହେଁ ବହୁତ ସୁନ୍ଦର ଇଂଲିଶ ବୁଝିବ ଆଉ ସେଇଟା ହିଁ ଆମକୁ ଜୀବନରେ ବହୁତ ବଡ ପରିମାଣ ସାଧୁ ପ୍ରତି ଆସକ୍ତି ବଢାଇବା ପାଇଁ କାରଣ ଆମ ଜୀବନର ଲକ୍ଷ୍ୟ ହେଲା ଭଗବାନଙ୍କୁ ଆସକ୍ତି ବଢାଇବା ପାଇଁ ସମ୍ଭବ ବହୁତ କଷ୍ଟ ମନ ଦରକାର ସାହିତ୍ୟ ବୁଦ୍ଧିରେ କ'ଣ କମସେ କମ ଜଣେ ସାଧକ ସାଧୁ ପ୍ରତି ଆମେ ଆସକ୍ତ ହେବା ସାଧୁ ଗୋଟେ ଭଲ ପାଇବା ସେଇଟା ଆମ ଦିନେ ଉଦ୍ଧାର କାରଣ ହେଇପାରେ ଆଉ କିଛି ଉପାୟ ଭଜନ ସାଧନ କିଛି ଆମେ କରିପାରିବା ତେଣୁ ଯଦି ଜଣେ ସାଧୁ ପ୍ରତି ଆମେ ଭଲ ପାଇପାରିବେ ତାଙ୍କ କୃପା ହିଁ କେବଳ ଆମର ସମ୍ଭବ ହେଇପାରିବ ନହେଲେ ଆଉ କିଛି ଉଦ୍ଧାର ରାସ୍ତା ଆମେ ଦେଖାଇବୁ ଯୋଉ ବଢୁଛି ପ୍ରଭାବ ଯୋଉ କହିଲେ ବଢୁଛି ଆମର ବୁଦ୍ଧବେଳକୁ ସେତେବେଳକୁ କ'ଣ ପରିସ୍ଥିତି ହେଇଯିବ ଆମେ କ'ଣ କହିବ ଆମର ବୁଦ୍ଧବେଳକୁ କ'ଣ ହେଇଯିବ ବର୍ତ୍ତମାନ କ'ଣ ଫୋର୍ ଜି ନା କ'ଣ ତାକୁ କହୁଛ ଟୁ ଜି ଆମ ଟୁ ଜି ବ୍ୟବହାର କରୁଥିଲି ତ ପ୍ରଥମେ ସେ ସନ୍ୟାସି ପକଉଥିଲି ଟୁ ଜି ଯୋଉ ଫର ପକା ଆସିବ ପଚିଶ ଟଙ୍କା ତିରିଶ ଟଙ୍କା ନେଟ୍ ପ୍ୟାକ୍ ପ୍ୟାକ୍ ପକେଇ ଦୁଇ ଥର ମାରିଦେଲେ କରିଗଲେ ସରିଲା ସରିବାରେ କ'ଣ କରିବ ସେ ଗୁରୁଦେବ 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 କ'ଣ ହେଲା ଗୋଟେ ଥିଲା ତ ଖେଚିକି ପକେଇ ତାକୁ ସବୁ ତଦା କରୁଥିଲା ଜଗତର ଅବସ୍ଥା ହିସାବରେ କଣ କହିବା ଆମେ କଣ ପ୍ରଶ୍ନ ପାଇବା କିନ୍ତୁ ଗୋଟିଏ ଜିନିଷ ଆମ ଚିତ୍ତ ବୃତ୍ତିରେ ରହିଯାଉ ଜୀବନରେ ଛାପ ପଡ଼ିଯାଉ ସେତେବେଳେ ସାଧୁ ଆମ ଜୀବନରେ ରହିଯାଉ ଯେ ପ୍ରତ୍ୟେକ ସାଧୁଙ୍କର ଆଉ ଜଣେ ସାଧୁ ତାଙ୍କର କ'ଣ କହିଥିଲେ ଲାଇକିଂ ପର୍ସନ୍ ତାଙ୍କର ପ୍ରିୟ ଜିନିଷ ଅଛନ୍ତି କହୁଥିଲା ପୂର୍ବ ଥରେ ଜଣେ ସାଧୁ ଘରେ ଆଉ ଜଣେ ଅତି ନିଜ ଲୋକ ଅଛନ୍ତି ନରତ ଦଶଟାକୁ ଦେଖିବା ନେଲେ ଗୁରୁ ହେଲେ ଲୋକ ନା ଶାସ୍ତ୍ରରେ ସବୁବେଳେ ତାଙ୍କ ଗୁରୁଙ୍କୁ କିନ୍ତୁ ତାଙ୍କର ଲାଇକିଂ ରହିଲା ରାମଚନ୍ଦ୍ର କବି ରାଜ ସନାତନଙ୍କର ସରି କୃଷ୍ଣ ସବୁରାଜ କୃଷ୍ଣଙ୍କର ସବୁବେଳେ ଲେଖିଲେ ରୂପ ସନାତନ ବୋଧେ ପ୍ରଭୁ ମନ ଆବାସ ଚୈତନ୍ୟ ଚରିତ ଅମୃତ ହେ କୃଷ୍ଣ ଦାସ ରୂପର ଗୁଣାନ୍ତ ଆଉ ଦେଖିବେ ଆମର ଆକାଶ ଲେକ୍ଚର ଗୁଡା ପଢିଆ ହେଇତ ଆଉ ବୟସ ବି ଗଲାଣି ଭକ୍ତିନ ଠାକୁରଙ୍କର ସବୁ ରୂପଗୋସ୍ୱାମୀ ରୂପଗୋସ୍ୱାମୀ ଚରଣ ଆଦାନ ତୃଣୀ ତୃଣ ଧରି ରୂପବାଦଙ୍କର ଚରଣ କରୁଛି ତାଙ୍କର ଲେଖିଛି ସେ ରୂପ ଶେଷରେ ଯାଉଛନ୍ତି କହୁଛନ୍ତି ନା ସେ ରୂପ ମଞ୍ଜରୀ ପଦଟା ଗାଅ କହିଲେ ଗାଅ ମଞ୍ଜରୀ ସିଏ ଆଉ ଆସିଥିଲେ ଆଉ ଭକ୍ତିରଣ ଠାକୁର ସିଏ ଆଉ ସେ ରୂପ ମଞ୍ଜରୀ ପଦ ଗାଇଲେ ସେ କହୁଛନ୍ତି ସେ ସବୁ ଶେଷ ଗାଉଛନ୍ତି ସେ ରୂପ ମଞ୍ଜରୀ ପଦ ସେଇ ମୋର ସେଇ ମୋର ସମ୍ପଦ ସେଇ ମୋର ଭଜନ ପୂଜନ ଏଇଟା ହିଁ ମୋର ଭଜନ ପୂଜନ ରୂପ ରାଗୁନା ରୂପର ଗୁଣାଥ ଶବ୍ଦ ସେ ଦେଖନ୍ତି ରୂପର ଗୁଣାଥ ପଥରେ ରୂପ ସମୁଦ୍ର ତାଙ୍କେ ସବୁ ସାବକ ନେଲେ ଆମର କିଏ ଅଛନ୍ତି ଯାହାକୁ ତ ମନ୍ତ୍ର ହେଲେ ଗୁରୁ ବୈଷ୍ଣବ ତାଙ୍କ ଉପରେ ଆମର ଅସତ୍ୟ ନାହିଁ ଅନବତ ଅସତ୍ୟ ଭବିଷ୍ୟ ବୁଦ୍ଧିଟା କ'ଣ ଭବିଷ୍ୟତ ବୁଦ୍ଧିଟା କ'ଣ ଶିବଙ୍କୁ ଚକ୍ରପତି ଲେଖିଛନ୍ତି କାହିଁକି ଲେଖିଲେ ଗୁରୁ କଥା କେବେ ଚଞ୍ଚଳ ମନ କୃଷ୍ଣ କେବେ କେବେ ପାଇଛି ଯଦି ଚଞ୍ଚଳ ମନ କୃଷ୍ଣ ପାଇଯିବ ତାହେଲେ ସିଦ୍ଧାନ୍ତର ସବୁ ଓଲଟା ହେଇଯିବ ସବୁ ଓଲଟା ଚଞ୍ଚଳ ମନ କୃଷ୍ଣ ଯେତେ ସିଦ୍ଧାନ୍ତ ଅଛି ମନ ଉପରେ ସବୁ ଓଲିଯିବ ମନ କେବେ କୃଷ୍ଣ ପାଇପାରିବ ମନଟା ମନ ସ୍ୱଭାବ ସେ ବିଷୟ ରହିଛି ତା ସ୍ୱଭାବ ହେଲା ଚଞ୍ଚଳ ସେ ସେ ମନଟା ସ୍ଥିର ହବ ବୋଲେ ଗୋଟିଏ ସିଦ୍ଧାନ୍ତ ଘୁରି ଘୁରି ସେଠି ପହଞ୍ଚିବ ସେ ପଞ୍ଚସ୍କନ୍ଧରେ ଅବଧୂତ ସରି ଜଡ଼ବର ରାଜା ରୋହଣ ସମ୍ବାଦ ସାଧୁତ ଉଚ୍ଚାରଣ ଉପାସନା ସେ ଯେଉଁ ଶ୍ଳୋକ ରହିଲା ସେ ଗୋଟିଏ ଶ୍ଳୋକ ଯଦି ସେ ସାଧୁଗୁରୁ ବୈଷ୍ଣବଙ୍କର ଉପାସନା କରାଯିବ ତାଙ୍କ ଚରଣ ସାଧୁଗୁରୁ ଚରଣ ଉପାସନା ଅସ୍ତ୍ର ଅସ୍ତ୍ର ଏଇଟା ଅସ୍ତ୍ର ନା ଜୀବନ ଭରି ତାଙ୍କର ଗୋଟେ ପ୍ରବଦ କୁହନ୍ତି ନା ମାନବେ ସାର ନାହିଁ କ'ଣ କରାଯିବ ଅତ୍ୟନ୍ତ ଦିନହୀନ ସେବ ପ୍ରୟାସ କଲେ ତାଙ୍କଦ୍ୱାରା ଯଦି ମନଟା ଗୋଟେ ସୁନ୍ଦର ଆଣିବ କ'ଣ ବଡ଼ ଗୋଟେ ଏହାର ଶକ୍ତି ରହିଛି ଭଗବାନଙ୍କର ପ୍ରମାତି ଭଗବାନ ଦୃଢ଼ଙ୍କୁ କହୁଛନ୍ତି ଆସିବ ଏଇ ଶକ୍ତି କଥାଟା ଏହା ଏତେ ବଡ଼ ଶକ୍ତି ରହିଛି ସିଏ ଗୋଟେ ମୁହୂର୍ତ୍ତରେ ସେ କ'ଣ କରିଦେବ ତା ହିସାବ ପତ୍ର ଏତେ ବଡ଼ ତାର ବିକ୍ରମ ରହିଛି ସେ ମନ ଉତ୍ତରା କ'ଣ ଆପଣ ସିଏ ଲାଗିକି ରହିଛି ଇନ୍ଦ୍ରମାନଙ୍କ ସହିତ ଇନ୍ଦ୍ର ଲାଗିକି ରହିଛି ବିଷୟ ସହିତ ଗୋଟେ ଜାଲ ସେ ସେ ଲେଖିଲେନି ଶରୀର ଅବିଦ୍ୟା ଯା ଭକ୍ତ ଲେଖିଲେନି ଜଡ଼େନ୍ଦ୍ରିୟ ତାହେଁ କା ଗୋଟେ ଜାଲ ହେଇତ ନେଟ୍ରେ ବ୍ୟବସାୟିକ ବୁଦ୍ଧି ହବାକୁ ହେଲେ ଆମକୁ ମାୟା ଯେଉଁ ବିକ୍ରମ ରହିଛି ଆରମ୍ଭ ହେଲା କଥା ସମ୍ବନ୍ଧ ଜ୍ଞାନ ଭଲ ବୁଝିବାକୁ ପଡିବ ମାୟା ସହିତ ଜୀବର କ'ଣ ସମ୍ପର୍କ ମାୟା ସହିତ ଭଗବାନଙ୍କର କ'ଣ ସମ୍ପର୍କ ଜୀବର ଭଗବାନ ସହିତ କ'ଣ ସମ୍ପର୍କ ତିନି ସମ୍ବନ୍ଧ କ୍ଲିଅର ଅଣ୍ଡରଷ୍ଟାଣ୍ଡିଂ ଜଣେ କରାଯାଇ ଦରକାର ଅଛି ଆଚ୍ଛା ଆମର ଯେତେ ପ୍ରକାର ପାଠ ପ୍ରବଚନ କଥା ହବ ଏତିକି ସିଦ୍ଧାନ୍ତ କର ସବୁବେଳେ ତା ଉପରେ କଥା ହବ ଆମେ ଯେତେ ବିଳାସ କରୁ ଯାହାକୁ ଆମେ କର କୃଷ୍ଣ ଆମର ପ୍ରଭୁ ଆମେ ତାଙ୍କର ଦାସ ଆଉ କୃଷ୍ଣଙ୍କ ଶକ୍ତିରେ ହିଁ ମାୟା କାମ କରିବା ତାତେ କୃଷ୍ଣ ବଜାଇ କରେ ଗୁରୁର ସେବା ମାୟା ଜାଲ ଛୋଟ ପାଏ କୃଷ୍ଣର ଜାଲ ଗୁରୁଙ୍କର ସେବା ଭଗବାନଙ୍କର ଭୋଜନ କରିକି ମାୟା ଜାଲରୁ ଆମେ ଉଦ୍ଧାର ପାଇବା ତାହେଲେ ବ୍ୟବସାୟତ୍ମକ ବୃଦ୍ଧି ହେଇପାରିବେ ବର୍ତ୍ତମାନ ତୁମର ପ୍ରତି ଶ୍ଳୋକ ବୁଝିବା ବ୍ୟବସାୟ ଯେଉଁମାନେ ବ୍ୟବସାୟତ୍ମକ ବୃଦ୍ଧି ବ୍ୟବସାୟତ୍ମକ ବୃଦ୍ଧି ଏକ ତାଙ୍କର ବହୁ ଶାଖା ନୁହେଁ ଗୋଟେ ଶାଖା ତାଙ୍କର ଗୋଟିଏ ଗୋଟିଏ ଉପାୟ ଆଚ୍ଛା ଯେଉଁମାନଙ୍କର ବହୁ ଶାଖା ସେମାନଙ୍କର ଲକ୍ଷଣ କ'ଣ ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦ୍ୟନ୍ତଃ ବେଦବାଦରତାଂ ପାର୍ଥ ନାନ୍ୟଦସ୍ତିତିବାଦିନଃ କାମାତ୍ମାନଃ ସ୍ୱର୍ଗପରା ଜନ୍ମ କର୍ମ ଫଳପ୍ରଦଂ କ୍ରିୟା ବିଶେଷ ବହୁଳଂ ଭୋଗେଶ୍ୱର୍ଯଂ ଗତି ପ୍ରତି ଗତିଂ ପ୍ରତି ବେଦର ଅତି ମଧୁର କଥା ଗୁଡ଼ିକ ସକାମ କର୍ମୀମାନଙ୍କୁ ସ୍ୱର୍ଗ ପ୍ରାପ୍ତି ନିମିତ୍ତ ଭଲ ଜନ୍ମ ଲାଭ କରିବା ନିମିତ୍ତ ଏହି କ୍ଷମତା ଆଦି ଲାଭ କରିବା ନିମିତ୍ତ ପ୍ରଲୋଭନ ଦେଖାଏ ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକ ସେମାନେ ଏଥିପ୍ରତି ବେଦର ମଧୁର କଥା ଗୁଡ଼ିକ ପ୍ରତି ଆକୃଷ୍ଟ ହୋଇପଡ଼ନ୍ତି ଇନ୍ଦ୍ରିୟ ସୁଖ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଯାପନ କାମନାର ବଶବର୍ତ୍ତୀ ହୋଇ ସେମାନେ କହନ୍ତି ଯେ ଏ ଦୁନିଆରେ ଏହା ଛଡ଼ା ଆଉ ଅଧିକ କିଛି ନାହିଁ ହେଲା ବହୁ ଶାଖା ବିଶିଷ୍ଟ ଲୋକମାନଙ୍କର ଏଇ ଯେଉଁ ନିଷ୍କାମ କର୍ମ ଭକ୍ତି ଯୁଗରେ ପ୍ରବେଶର ଯେଉଁ ଲକ୍ଷଣ କହିଲେ ବ୍ୟବସାୟ ବୃତ୍ତି ଯେ ଭକ୍ତିରେ ପ୍ରବେଶ ନ କରିବ ଯେଉଁ ସକାମ କର୍ମୀ ବେଦର କର୍ମକାଣ୍ଡ ପ୍ରତି ଆସକ୍ତି ତାଙ୍କର ଲକ୍ଷଣ ବୋଲି କହୁଛି ଜାଣି ମାନ ପୁଷ୍ପିତା ବାଚା ତାତ୍ପର୍ଯ୍ୟ ଭାବର୍ଥ ସାଧାରଣ ଲୋକ ଏତେ ବୁଦ୍ଧିଆ ନୁହନ୍ତି ଏବଂ ସେମାନଙ୍କର ଅଜ୍ଞତା ହେତୁ ବେଦର କର୍ମକାଣ୍ଡ ବିଭାଗରେ କୁହାଯାଇଛି ଯେ ସକାମ କର୍ମ ପ୍ରତି ସେମାନେ ଖୁବ ଆକୃଷ୍ଟ ହୋଇପାରନ୍ତି ଜଣେ ପ୍ରଶ୍ନ ପଚାରିଲେ ତା ବେଦ କାହିଁକି ବେଦରେ କର୍ମକାଣ୍ଡ କାହିଁ ରଖା ସେ ସକାମ କର୍ମ ପ୍ରତି ଆକୃଷ୍ଟ ହେବେ କାରଣ ତାଙ୍କ ସ୍ୱୀକୃତିରେ ନାହିଁ କାରଣ ସ୍ୱୀକୃତିରେ ନାହିଁ ସେ ଭକ୍ତି ପ୍ରତି ଆସିପାରିବେ ତେଣୁ କର୍ମକାଣ୍ଡ କ'ଣ କରୁଛନ୍ତି ସେଥିପାଇଁ କହ ବେଦ ବୈଦିକ ଶାସ୍ତ୍ରକୁ ନିନ୍ଦା ନ କରିବା ଅପରା ନାମ ପ୍ରାଧାନ୍ୟ ବେଦ କର୍ମକାଣ୍ଡକୁ ନିନ୍ଦା କରା ହେବନି କାରଣ କର୍ମକାଣ୍ଡ କ'ଣ କରୁଛନ୍ତି ତାଙ୍କ ସ୍ୱୀକୃତି ବୋଧ କରୁଛନ୍ତି ଘର ପ୍ରତିଷ୍ଠା କରିବେ ଘର ପ୍ରତିଷ୍ଠା କଲେ ସେଠି ଯାହା ହେଲେ ରେକର୍ଡ଼ ହେବ ନା ବିଷ୍ଣୁଙ୍କର ନାମଟା ପଡ଼ିବ, ଏ ଯେଉଁ ବର୍ତ୍ତମାନ କ'ଣ ଭାବିବ ତୁମର ଦଶହରା ପୂଜା ହୋଇପା ଦୁର୍ଗା ପୂଜା କରିବେନି, ଦୁର୍ଗା ପୂଜା କରିଲେ ପଇସା ପୁରୁଣା ବାକି ପଇସା କେମିତି ଆଣିବ, ବାକି ପଇସା ଆଣିବା ତୁମର ମୁଖ୍ୟ କାମ, ଆଉ ସେଠି ମାଆଙ୍କର ଦୁର୍ଗା ପୂଜା କ'ଣ, ଦୁର୍ଗା ପୂଜା ମୋର ମନେ ଅଛି ନା ମୁଁ ସବୁ କ'ଣ କହିଲି ନା କ'ଣ ଦୁଇଟା ଖାତା କ'ଣ କହୁଛି ଖାତା ପୂଜା ନା କ'ଣ କହୁଛି, ଏବେ ହବ ଆଉ ଗୋଟେ ହବ କ'ଣ ଦୀପାଳି, ମରାଠୀ ମାନେ ପ୍ରାୟ ଦୀପାଳି କର, ଆମର ଓଡ଼ିଆ ମାନେ ପ୍ରାୟ ଦୁର୍ଗା ପୂଜା କର, ସେ ପଇସା ଦେଇଦେବେ ମୁଖ୍ୟ କାମ, କିନ୍ତୁ ଖାଲି କ'ଣ ପଇସା ଲୋକ ଦେଇଦେବି କହିଲେ ଦୋକାନ ପୂଜା କରୁଛୁ କି ନାହିଁ ଡାକିବ ଚାଲିବ ନା ତୁ ଦୋକାନ ପୂଜା, ଦୋକାନ ପୂଜା ଯଦି ଆସିବ ତା ଅର୍ଥ ବାକି ପଇସାଟା ଦେବ, ସିଏ ଦେଲେ ଆସିବ ଦୋକାନ ପୂଜାକୁ ସେ ଶୁଣିବ କ'ଣ ମନ୍ତ୍ରଟା ପଢା ହେଉଛି, ମାଆଙ୍କର ପୂଜା ହେବେ କି ନାହିଁ, ତୁମ ଉଦ୍ଦେଶ୍ୟ ପଇସା ସେଠି ତ ମାଆଙ୍କର ଯାହା ହେଲେ ବସିଲ ତୁମେ ଦୋକାନ ବସିଲା ଯଦି ମାଆଙ୍କର ନାମ ଉଚ୍ଚାରଣ ହେଲା ସେଠି ବିଷ୍ଣୁଙ୍କର ଉଚ୍ଚାରଣ ଯାହା ହେଲେ ଶେଷରେ ତାଙ୍କୁ କହିବେ ବିଷ୍ଣୁଙ୍କୁ ଅର୍ପଣ କରିବେ, ଯେ ସେ ଅର୍ଥ ଲୋଭରେ ସେ କ'ଣ କଲା ଆସିଲେ ଯାହା ହେଲେ ଦେବାଦେବୀ ଉପାସନା କଲା ନା ଭଗବାନ ବିଷ୍ଣୁଙ୍କ ନାମ ଥର ଥିଲା ତା ସୁକୃତି ଯାତ୍ରା କର୍ମକାଣ୍ଡ କଥାନ୍ତା ତା ଲୋକମାନେ କର୍ମକାଣ୍ଡକୁ ନିନ୍ଦା କରିବେ, ଚକ୍ରବାତ ଟିକା ଲେଖ କର୍ମକାଣ୍ଡ କର୍ମକାଣ୍ଡ ନିନ୍ଦା କଲେ ବହୁତ ଭଗବାନ ଦୃଷ୍ଟ ହୁଅନ୍ତି, ଭାଇ ତୁମର ବ୍ୟାଙ୍କ ବାଲାନ୍ସ ଅଛି ତୁମେ ଭକ୍ତିରେ ବୁଦ୍ଧି କରୁଛ ତ ଲୋକ କାଇଁ ଡିଷ୍ଟର୍ବ କରୁଛ, ଏଇଟା କର ଯାହାର ସୁକୃତି ତାକୁ କହିଲା ବେଳେ ସେ ବିଚଳିତ ହେଇଛି, ତୁମର ବାପ ବାପ ଭକ୍ତ ହେଇଥିବ ପୁଅ ଭକ୍ତ ହେବ, ସରି ପୁଅ ଭକ୍ତ ହେଇଥିବ ବାପ ଭକ୍ତ ହେବ, ତାରି ଭିତରେ ଜନ୍ମ ହେଇଥିବ ଝିଅଟା ଭକ୍ତ ହେଲାଣି ମା ତାର ଭକ୍ତ ହେବ କାହିଁକି ତା ସୁକୃତିରେ ନାହିଁ, ତାରି ଭିତରେ ଜନ୍ମ ହେଇ ସେ ଭକ୍ତ ହେବ ସେ ହେବ, ଆଉ କର୍ମକାଣ୍ଡ କ'ଣ କର୍ମକାଣ୍ଡ ଏମିତି ସୁକୃତି ପ୍ରଦାନ କର, ଲୋକମାନେ ବୁଦ୍ଧି ହୁଅନ୍ତି ସେମାନେ କ'ଣ ଆସକ୍ତି ହେଇଯାଉଛି ପ୍ରବାସୀଟା କହୁଛି, ଯେଉଁଥିରୁ ଯେଉଁଥିରୁ ଇନ୍ଦ୍ରିୟ ସୁଖ ମିଳିବ ତାହିଁ ସେମାନେ ଚାହାନ୍ତି, ତାହାଠାରୁ ଅଧିକ କିଛି ସେମାନେ ଚାହାନ୍ତି ନା, ଯେ ବେଦରେ ଯେଉଁ କର୍ମକାଣ୍ଡରେ ଯେଉଁ ଜିନିଷ ଗୁଡା ରହିଛି ଯେଉଁ ଏଇ ପୂଜା କରିବ ସେ ପୂଜା କରିବ ବେଦରେ ଯେଉଁ ଜିନିଷ ରହିଛି ଯେଉଁ ଏଇ ପୂଜା କରିବ କର୍ମକାଣ୍ଡରେ ଯେଉଁ ଜିନିଷ ରହିଛି ସେ କଥା ଶିଖଉଛନ୍ତି, ଯେଉଁଥିରୁ ଇନ୍ଦ୍ରିୟ ସୁଖ ମିଳିବ ତାହିଁ ସେମାନେ ଚାହାନ୍ତି, ତାଠାରୁ ଅଧିକ କିଛି ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ଯେଉଁଠାରେ କେଉଁଠି ସେମାନେ ସ୍ୱର୍ଗ ସୁଖ ଲାଭ କରିବେ, ଯେଉଁ ସ୍ଥାନରେ ମଧ୍ୟ ମୈଥୁନ ଏବଂ ଭୌତିକ ଐଶ୍ୱର୍ଯ୍ୟ ଖୁବ ସହଜରେ ମିଳିବ ସେହି ସ୍ଥାନ ସେମାନେ ଚାହାନ୍ତି, ବେଦରେ ଏପରି ଅନେକ ଯଜ୍ଞ ବିଧିର ବ୍ୟବସ୍ଥା ଅଛି, ବିଶେଷ କରି ଜ୍ୟୋତିଷ୍ଠାମ ଯଜ୍ଞ ବ୍ୟବସ୍ଥା ଅଛି ଯାହା ଅନୁଷ୍ଠାନ କଲେ ସ୍ୱର୍ଗ ପ୍ରାପ୍ତି ହୁଅନ୍ତି, ପ୍ରଦର୍ଶନଟିକା ପୁରା ପୁରା ପ୍ରଦର୍ଶନଟିକା ଏଇ ତାହା ବେଦର କଥା କହିତେ ଯେଉଁ ବ୍ୟକ୍ତି ସ୍ୱର୍ଗପ୍ରାପ୍ତି ଇଚ୍ଛା କରେ ଏସବୁ ଯୋଗ୍ୟାନୁଷ୍ଠାନ କରିବା ଉଚିତ ଏବଂ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଭାବନ୍ତି ଯେ ଏହା ହେଉଛି ବେଦ ପାଠର ଏକମାତ୍ର ଉଦ୍ଦେଶ୍ୟ, ବେଦରେ ତିନିଟା ଜିନିଷ ରହିଲା କର୍ମକାଣ୍ଡ ଜ୍ଞାନକାଣ୍ଡ ଉପାସନା କାଣ୍ଡ, ଆମେ ଉପାସନା କାଣ୍ଡକୁ ଫଲୋ କରୁଛେ, କର୍ମକାଣ୍ଡ ଲୋକମାନେ ଏଇ ତାଙ୍କ ସ୍ୱାର୍ଥ ପାଇଁ ସବୁ ଯିବା ଧନ ମିଳିବ ଏଇଟା ଏ ଯୋଗ୍ୟ କଲେ ଏଇଟା ମିଳିବ ସେ ସେ ଉଦ୍ଦେଶ୍ୟରେ କରୁଛନ୍ତି, ଏ ପ୍ରକାରର ଅନଭିଜ୍ଞ ଲୋକ କଦାପି କୃଷ୍ଣ ଚେତନାରେ ସ୍ଥିର ହୋଇପାରିବେ ଏହା ହେଲା ସାବଧାନ, ଏ ଜିନିଷଟା କାହିଁକି କୁହାଯାଉଛି ପୂର୍ବରେ ବ୍ୟବସାୟୀଙ୍କ ବୁଦ୍ଧି ଲୋକ ସ୍ଥିର ହୋଇପାରିବେ, ଅବ୍ୟବସାୟୀଙ୍କ ବୁଦ୍ଧି ଯାହାଙ୍କର ବହୁ ଶାଖା ସେମାନେ କର୍ମକାଣ୍ଡକୁ ଅନୁସରଣ କରନ୍ତି ସେମାନେ କେବେ ତାଙ୍କର ସ୍ଥିର ବୁଦ୍ଧି ହୋଇପାରିବେ, ସେମାନଙ୍କ ପକ୍ଷରେ ଏହା ଅତ୍ୟନ୍ତ ଦୁର୍ବଳ ଅଟେ, ଅର୍ଥାତ୍ ମୂର୍ଖମାନେ ଜାଣନ୍ତି ନାହିଁ ଯେ ମୂର୍ଖମାନେ ଜାଣନ୍ତି ନାହିଁ ଯେ ବିଷାକ୍ତ ବୃକ୍ଷର ପୁଷ୍ପ କି ଭୟଙ୍କର ଫଳ, ବୃକ୍ଷଟା ବିଷାକ୍ତ ଫୁଲ ଫଳଟା କ'ଣ ବିଷାକ୍ତ କ'ଣ, ଏହା ନ ଜାଣି ସେମାନେ ଯେପରି ସେଥିପ୍ରତି ଆକୃଷ୍ଟ ହୁଅନ୍ତି ଠିକ୍ ସେହିପରି ଜ୍ଞାନ ଲାଭ ନ କରିଥିବା ଲୋକ ସ୍ୱର୍ଗସୁଖ ଓ ତଜ୍ଜନିତ ଇନ୍ଦ୍ର ତୃପ୍ତି ପ୍ରତି ଆକୃଷ୍ଟ ହୁଅନ୍ତି, ବେଦର କର୍ମକାଣ୍ଡ ବିଭାଗରେ ଭାଇ ଯେଉଁମାନେ ଚତୁର୍ମାସ ବ୍ରତ ବା ତପସ୍ୟା ଆଚରଣ କରନ୍ତି ସେମାନେ ସୁମରସ ପାନ କରିବାକୁ ଯୋଗ୍ୟ ହୁଅନ୍ତି, ତଦ୍ୱାରା ସେମାନେ ଚିରଦିନ ଅମର ବା ସୁଖୀ ରୁହନ୍ତି, ଏ ଯେତେ ସୁପ୍ରଭାତ ନନ୍ଦନକାନନ ରହିବେ ପ୍ରଭାତ ପ୍ରଯୋଗଛନ୍ତି ନନ୍ଦନକାନନ ବନ ରହିବେ ସୁନ୍ଦର ଯୁବତୀ ଅପ୍ସରାମାନଙ୍କର ସଙ୍ଗସୁ କରିବେ ପ୍ରଚୁର ପଟମାନେ ସଙ୍ଗରସ ପାନ କରିବେ ଶାରୀରିକ ସୁଖ ଇନ୍ଦ୍ରିୟ ସୁଖ ପ୍ରାପ୍ତ ହେବେ, ବହୁ ସାରା ବିଶିଷ୍ଟ ବୃଦ୍ଧି ଲୋକମାନଙ୍କର ତସ୍ମାତ୍ରିକା ତସ୍ମାତ୍ ଅବ୍ୟବସାୟୀନ ସକାମ କର୍ମ କର୍ମିଣାସ୍ତୁ ଅତି ମନ୍ଦା, ଏ ଶ୍ଳୋକ ସହିତ ଏ ଶ୍ଳୋକ ପୂର୍ବ ଶ୍ଳୋକ ସହିତ ଏ ଶ୍ଳୋକର କ'ଣ ସମ୍ପର୍କ ରହିବ, ପୂର୍ବରୁ କ'ଣ କହିଲେ ବ୍ୟବସାୟୀ ବୁଦ୍ଧିଜୀମାନଙ୍କର ତାଙ୍କର ଲକ୍ଷଣ କ'ଣ, ସେମାନେ ନିଷ୍କାମ आणि उद्योजक व्यवसाय असे सकाम व्यक्ती तस्मा अव्यवसाय हा सकाम कर जे सकाम करण्याचे अव्यवसाय त्यांना बुद्धी स्थिर नाही अतिमंदा त्यामुळे अतिमंद पुष्पिता वाचा पुष्पितम विशलताम इव आपादत रमणीय लेखक विशलता थाके प्रवर्तन्ति प्रकर्षेण सर्वतो प्रकृष्टायमेव वेदवाक इति जे वदन्ति शुणा पाइबे वेदरेटा अच्छी वेदरेटा कहुचन्ति देखला पा कति कोण अच्छी वेदर कहैछि ई यज्ञ करिया पाइ तेषां प्रया वाचा अपहृतम चेतसा व्यवसाय प्रकार बुद्धि न विद्यते वेदरे ई वचनटा रहैछि नंदनकानन पाइ यज्ञ कले नंदनकानन दियो से सुंदरी अप्सरा मान अच्छी अवसरण संग विमान मूल्य भोग कर स्मरस पालन कर वचन द्वारा चिंता अपहृत है बुद्धि कभी स्थिर हो तेसु तस्य असंभवा सा तेसु न उपदेश्य रथ असंभव जिन उपदेश दे ग्रहण कर बुद्धि बहुत बहुत सा खाई किमी कथा बदती जत अविवश्चित अविवश शब्द अच्छे वेदेशु जे अर्थवाद अर्थवाद आत्मान स्वर्ग द्वारा जन्मग्रहण फल प्रदान क्रिया विशेष बल भविष्य अर्थवाद कौन कहते अर्थवाद अक्षय हवे चतुर्मास्यम जाजिनम स्रोतम भवती अपामम समृता भूवम इत्यादि अनादि ईश्वर नास्ति प्रजाति का अच्छा से अर्थवाद करती मूर्ख कहीं से वेदर अर्थवाद को ग्रहण कर अर्थवाद अर्थ प्रत्येक शास्त्र प्रत्येक कर्म तार फल सृष्टि जाए गंगा स्नान कले कौन फल मिल ये यज्ञ कले कौन फल मिल ये तीर्थ कले कौन फल मिल दुर्गा पूजा कले कौन मिल काली पूजा कले कर्मी लोक को आकृष्ट करने वेद प्रति जो प्रश्न कर ठकी कर्मकांड लेखा था तुम्हें ये यज्ञ कले नंदन जीव से ब्रह्मांड भी फल कर वेदर बेले बेले फल सृष्टि तार अर्थ ठकिया कर्मी लोक मान प्रकार वेद को विश्वास करेंगे ना फल सृष्टि लोभरे स्नान कौन करेंगे ग्रहण करेंगे जमी गंगा गंगे स्नान कले धन अर्थ कम दश मिल फल सूत्र आगे शुभ लोक जाए गंगा स्नान करेंगे कि मुख्य कथा भगवान का चरण देना फल मिले तो फलश्रुति सबुदे अच्छे भागवत भी फलश्रुति अच्छे जो मैंने मंद बुद्धि लोक कह भागवत पढ़े कृष्ण भक्ति मोर पिला कमी दिव छुआ कमी दिव मोर के दुख जीव से कौट लिखाई भागवत फलश्रुति सुनले भागवत प्रेम सब शास्त्र जिते जो जो धाम आस धाम आस नाम आस मिथ्या नुहे কিন্তু সবুজের মুখ্য গোটে ফল আছে আকৃষ্ট হওয়ার ফল আছে যেহেতু নাম প্রভুঙ্কর মুখ্য ফল হল প্রেম দেবে আর নাম প্রভুঙ্কর কোন ফল হল ধর্ম অর্থ কামনা সব তোমার পূর্তি হব সে সুতরা শুনি জন আসছে নাম করে তা শুনে তো কহিল তুমি যখন অভিবেশী অতি মন্দা মূর্খা সেগুলো সে কহিল যা আপনি শুনলে প্রভা যারা তুমি করছি সে সে সোমপানার সমরস পান করিবে যুধিষ্ঠ যজ্ঞ করবে নন্দন গান যাবে সৌগর নন্দন গান নন্দন গান যাবে অবশ্য এটি কোনো সেটা কিছু কাম নাই না সৌগর কোনো কাম এটি ঘটি ঘটি গোটে বাবা হয়ে গিয়ে গাড়ি গাড়ি মানে করে দেখি স্ত্রী বসে নিয়ে গেল পেট্রোল ভর্তি গেল পরে পঞ্চর হয়ে গেল গলা পঞ্চর হয়ে গেল স্ত্রী স্বামী সব বসতে পারে গলা সে ঠিয়া হয়ে যাবে পয়সা খরচ করে কেউ গুলিয়ে পারিবে আর সেটি কোনো একটা কিছু নেই পুরো ভোগ ভূমিকা সৌগর হলো ভোগ অবসর মানে অবশ্যই কিছু কাম করিয়া পড়বে খালি সম্পূর্ণ ভাবলে বুঝছি না এটি ফটো দিন রাত চব্বিশ ঘন্টা কোন তো কিছু মিললা হ্যাঁ আর কিন্তু মিললে না স্বর্গ গবেষক যা স্বর্গ গবেষক এটি বুঝে আসে না গর্ভনগর দেখো কিন্তু চারটা চারটা বন রয়েছে, সুন্দর সুন্দর বর্ণনা তো বাচ্চা রয়েছে না, লালনা কলা গীত মঙ্গল কত বড়িয়া তাঙ্কর দেবাঙ্গল মানে সবুবেলে তাঙ্ক মুখর মঙ্গল গীত বাহুছে দেবনারে কেশ বিভ্রষ্ট নবসৌবন্ধিক সজা ভাগবত তো কই কম কত সুন্দর ভাগবত নবসৌব নুয়া ফুল সব তাঙ্ক ফুল মরে তাঙ্কর সবুকুলে পুষ্প মরিবে সবল সুগন্ধ আছে তাঙ্ক দেহ তা রাখি পলক পড়ে নি দেহ ঝাড়া আসবে নি নবসৌব আমার দরকার নেই কিন্তু কমসে কম যে এটি চাহুছি সুখ হবে ভাই সবুটা এই সুখ নিকা এটি কাহিনী ভূমি ফল ভূমি এটি লাত খাওছু মায়ার সেটি কিছু জানবি নহলে বুলে দেখে আসি বড়িয়া জায়গা নবসৌ দেবনারে কেশ বিশিষ্ট বিভ্রষ্ট ফুলটা পড়িয়ে উঠব তাঙ্ক কেশর সুখদেব বৈরাগী সংসার সবুঠ বড় বৈরাগী দেবলঙ্কর বর্ণনা করছেন ভাগবত দেবলঙ্কর বর্ণনা আছে নরকর বর্ণনা আছে বৈকুণ্ঠর বর্ণনা আছে এ বর্ষ কথা হোনি তাঙ্কর কোণ এই যে সরকার সব বাহার থাকব দেবাঙ্কর আমরা যে উপাসনা করুথে তাঙ্কর সব সরকার বাহার থাকব কোণ ধূপ উপাসনা আপনার দেখবেন ঘর পাখে দিয়ে যাবে ঘর পাখে গেলে লোক পূজা করে তাঙ্কর আসতে আসতো দেব লোক সবুবেলে আউ দেবাঙ্কর মানুষ যে কৌশতি মানে সে যে উপাসনা ধূপ গুড়ি করুছি ধূপ দেবে ধূপটা দেবে কোণ হব উপর উপরে ঘটা ঘুরত বলে সেটি এত উপাসনা হচ্ছে তার তল তল দেবাঙ্গার মানে তা তাঙ্ক সূর্য তার চাপ লাগিল এত গোপাল তাঙ্ক সবুবেলে বিমান হয়ে সকল ফল গীত মঙ্গল সবুলে মঙ্গল গীত তাঙ্ক মুখ এতে তিনি সকল ভগবানের নাম করতে হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে কমসে কম সকল কে বলে আসতাম দেখো এটি কোণ আছে মল বাইশ রাধারে কিন্তু ইয়ে লিখে দিলে সিদ্ধার্থ কাহিঁকি স্বর্গ বর্ণনা কাহিঁকি ভাগবত ভাই গ্রন্থ কাহিঁকি দেওয়া গুণ মানে ঘেরি দিয়েছি স্বর্গকে ইন্দ্রবর্ধন স্বর্গ ছাড়ি এই প্রসঙ্গ স্বর্গ বর্ণনা দেখছি কত বড় মহান গ্রন্থ সে দিক দিক গ্রাম্য সুখম দিক দিক গ্রাম্য সুখম তথা ভিত করি সম্পাদ লিখি সে গ্রাম্য সুখ বুদ্ধি এইটি স্বামী স্ত্রী কোন ভাবলে কুচ হ্যাঁ এইটি কোন কুচ ম আমার গোস্বামী ছেপ পকাইলে স্বর্গ ধীর ধীর গ্রাম্য সুখম সে গ্রাম্য গ্রাম্য সুখ না স্ত্রী স্ত্রীকে ধরিকি যেটা শাড়ি শঙ্কা ঘর ঘর কার সংসার যে সুখটা সুখটা গ্রাম্য সুখ কয়ে গ্রাম্য বার্তা স্ত্রী বার্তা গ্রাম্য বার্তা কয়ে ধীর গ্রাম্য সুখম তো আমি তো করি সুশীল ফুকার দেখি বলতে সে স্বর্গ বুদ্ধি যেটি ইন্দ্র কাঁদুছে ইন্দ্র কিনা গোটে মুহূর্তে উঠতাম ইন্দ্র ভয়াত কলা রূপ শরীর অশরীর হয়ে পড়েছি সূক্ষ্ম রূপে দেবতা মানে ভারি থাকে কিন্তু বড় শক্তি রয়েছে সুন্দর মারদেব সে পুরী কোণ দরকার যেটি ইন্দ্র ছাড়িয়ে পড়ুছি আমি সেটি যু সেটা শুনছি ফুকার আমার সেটা বলে ভগবান সেটা সে কোন জানি না পুষ্পিতা আওয়াজ প্রবদন্তি অবিবশিতা রক্ষা স্বর্গ কোন তারপর কামাত্মান স্বর্গপর জন্ম কর্ম ফল প্রদান ক্রিয়া বিশেষ বহুল কেতু সুন্দর ভাব তারপরে ভোগের সূর্য দিবা মানুষ দিবস অভিবেশন করি আমরা কোন দরকার কেতু কৃষ্ণ যোজনা হবে প্রভু প্রবাণী আমরা কোন সংস্কারে যিবা আমরা কোন বুঝিবা ভগবান কেতে বড় সিদ্ধান্ত সুদ হচ্ছে গীতায় স্বর্গ সুখ করে পকড় দিচ্ছ অভিমুখ তখন তার ঘরে বলিল কথা বলে আসিল সুন্দর ভাবে হরে কৃষ্ণ দেব গীতা কি জয় শিল প্রভুপাত শিল গুরুদেব কি জয় গোপাল।